जय श्री कृष्ण चैतन्य प्रभु नित्यानंद सद्वैत गदाधर शिवाचार्य श्री गौर भक्त वृंद हरे कृष्ण 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 हरे 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 राम 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 हरे हरे। समग्र विषय जे आंदोलन समग्र विश्व एक आंदोलन प्रभुपाद सृष्टि करते जाको कृष्ण चेतना आंदोलन कह जाए मायार जमी माया गोटे आंदोलन करूला एवं भी चली मायार एत शक्ति भगवान गोटे अंश आम आत्मा आम को भूल एवं आम कनसेप्ट ना आम एवं चेतना ना जड़े शुद्ध भक्त केवल जानती स्थित को आ गए जीवर स्थित को मायार के शक्ति आम भक्त है भी जापर दुई घंटा आम हरिनाम कर सबुठ जगत रड़ जिनस कर मन को सतम कर पार माय केत बड़ आंदोलन आम जीवन रे तार के शक्ति रही गोटे जीव भगवान को धरिकी भी सी विश्व को छाड़ पार नहीं विषय सुख को छाड़ पार नहीं बहुत शक्तिवान आ माया विरुद्ध जो मैंने युद्ध करती से भगवान को लोक कहीं भी आम क्रेडिट ना उचित ना आम भक्त बोली सब गोटे कथा ये दुई वर्ष भितर चिंता करुच्ची जगत रे बहुत वैष्णव थे कई वृंदावन भजन करते वृंदावन बहुत बाबा जीवन चरित्र मुझे पढ़ी सेंट्स ऑफ ब्रजर के प्रिंटिंग बही मो पाखे अच्छी इंग्लीश देखेदेवे हिंदी देखेदेवि बेंगल देखेदेवि गोस्वामी चरित्र देखेदे हजार हजार सेंट्स मान जीवन चरित्र पढ़ी से भजन कर भजन को कृष्ण केवल ग्रहण कर कृष्ण जानती कि प्रभुपाद जहाँ कर प्रभुपाद जो शक्ति जब भगवान स्वतंत्र चैतन्य महाप्रभु एक मिशन थिला उद्देश्य थिला जहाँ प्रभुपाद सका कहते बर्तमान शुणुला वैष्णव मान कौन वैष्णव मान सी केवल ह्यूमैनिटी वर्क जो कर जीव को साहय जो कर मायार टाणी के आने आम के वैष्णव नुहति आमे मायार निजे पड़ी रही आम कौन वैष्णव आम क्रेडिट नौ वी आर वैष्णव बट वी आर नॉट वैष्णव आम जाने आम ओडिया कह जाए ना किए के गभर पाने अच्छे जना जन 24 घंटा भितर तार कॉन्शियसनेस कौन रोच चेतना कौन रोच भक्तर बेश नहीं तुलसी माला पिंधि जप करुच सोलमाला गुरु नाम नहीं चेतना कौट से जाने के क्रेडिट नवा उचित नुह माया को जो प्रभुपाद जी परास्त करते माया राज्य परास्त कर भारत एक भारत जिते बड़ बड़ सेंस मान भजन कर प्रभुपाद डिसिपल मैंने केयर भी करते दे डोंट केयर अबाउट अदर सेंस आम घृणा करूनु कि आम प्रभुपाद काम सामान कर प्रभुपाद से ट्रेनिंग कहीं तुम्हें भारत भूमि कौन सी धाम रही भजन कर तो माया राज्य पस मायावादी मानक देखुली जो पेपर मायावादी मानक क्रेडिट दि जाए जो पुलिस क्यांप भितर पशिक मारिक आस सिंगल कौट गोटे पुलिस जाऊ मारदेगा मायावादी जो कह टेररिस्ट एम बेस क्रेडिट दि जाए क्रेडिट हूँ पुलिस क्यांप भितर पशिक मार आ पुलिस क्रेडिट हूँ मायावादी क्यांप भितर पशिक मार ये सर्जिकल स्ट्राइक गोटे करते ना किए क्या भितर पशिक मारे ये जो मैंने सेन्स अच्छा प्रभुपाद पोजिशन को सब सुपर रखा हो ଯେଉଁଦିନ ମିନିମାଇଜ୍ ହେବ ଭାରତବର୍ଷ ଆମେରିକା ହବ, ଆଉ ଭାରତୀୟ ଭକ୍ତମାନେ ବି ଆମେରିକା ନେଇଯିବେ, ବି କେୟାରଫୁଲ୍। କାହିଁକି ପ୍ରଭୁପାଦଙ୍କର ମୋତେ ଦୁଇ ସମୟ ମିଳେନି, ମୋତେ ବହୁତ ପ୍ରବଚନକୁ ଯାଏ, ବର୍ତ୍ତମାନ ସବୁ ପ୍ରଭୁପାଦଙ୍କର ଜିନିଷଗୁଡ଼ା ମୁଁ ପଢ଼ୁଛି, ଦେଖୁଛି, ତାଙ୍କର କଥା ବି ଶୁଣୁଛି, ତାଙ୍କର ଭଜନ ସବୁ ଶୁଣୁଛି। ଆରେ ପ୍ରକୃତରେ ଏଇ ସବୁ ଶାସ୍ତ୍ରରେ ଯେଉଁ ଜିନିଷଟା ଦେଇଛନ୍ତି ସେ ପ୍ରିନ୍ସିପଲ୍କୁ ଗୋଟେ ମିନିଟ୍ ଯିଏ ଡାଇଭର୍ଟ କରିବ ସେ ମାୟାରେ ପଡ଼ିଯିବ। ଦେଖ ଆଜି ହଜାର ହଜାର ଭକ୍ତ ଇସ୍କନକୁ ଆସିଥିଲେ, ଆଜି ଯେଉଁମାନେ ପ୍ରଭୁପାଦଙ୍କ ପ୍ରିନ୍ସିପଲ୍ ଟିକେ ସ୍ଲାକ୍ କରିଦେଇକି ସେ ଭାବିବ ମୁଁ ହାୟର ଷ୍ଟଡି କରିବି, ହାୟର ଇଣ୍ଟେଲିଜେଣ୍ଟ ମୋର ଅଛି, ସେ ପଲଡାଉନ ହେଇଛନ୍ତି। କାହିଁକି ଗୋଟେ ସର୍ଜିକାଲ ଷ୍ଟ୍ରାଇକ୍ ଭଳିଆ ଆମେରିକାରେ ଯାଇକି ପ୍ରଭୁପାଦ ମାୟାର ରାଜ୍ୟରେ କୃଷ୍ଣ ଚେତନ ପ୍ରଚାର କରିଥିଲେ, ସେଇଟା ତାଙ୍କର ଶକ୍ତି। ତାଙ୍କର କୌଣସି ପ୍ରିନ୍ସିପଲ୍କୁ ଯଦି କେହି ଆମେ ଡାଇଭର୍ଟ କରିବା, ପ୍ରଭୁପାଦ ସବୁବେଳେ ଓରେଡ଼ି ଥିଲେ ମୁଁ ଯେଉଁ ପ୍ରିନ୍ସିପଲ୍ କରିଛି ତାକୁ ଟିକେ ତୁମେ ଡାଇଭର୍ଟ କରନି, ତୁମେ ଡାଇଭର୍ଟ କରୁଛ ୟୁ ଆର୍ ଇନ୍ଭାଇଟିଂ ଡେଞ୍ଜର, କୌଣସି ଜିନିଷ ଡାଇଭର୍ଟ ହେଇପାରିବନି। ଆଉ ପ୍ରଭୁପାଦ କହୁଛନ୍ତି ଯେତେବେଳେ ତୁମେ ଡାଇଭର୍ଟ କରିବ ମୋ ପ୍ରିନ୍ସିପଲ୍କୁ, ୟୁର୍ ଟେମ୍ପୁଲ୍ ବିକମ୍ ନେଷ୍ଟ, ତୁମ ମନ୍ଦିର ଗୋଟେ ଭାଡ଼ି ହେଇଯିବ, ପଶୁପକ୍ଷୀମାନଙ୍କର ଭାଡ଼ି ହେଇଯିବ, ତୁମେ ସବୁ ଲେଜି ହେଇଯିବ। ସେ ଆମେରିକାନ ଲୋକମାନେ କହୁଥିଲେ ମଙ୍ଗଳ ଆରତୀ ଉଠ ବୋଲି 72ରେ, ହ୍ୱେଦର ୟୁ ଷ୍ଟେ ଇନ୍ ହେଭେନ୍ ଅର୍ ହେଲ୍ ୟୁ ହାଭ୍ ଟୁ ଚାଣ୍ଟ ସେକ୍ସନ୍ ରାଉଣ୍ଡ, ୟୁ ହାଭ୍ ଟୁ ଫୁଲ୍ ଫୋର୍ ଲେଭେଲ୍ ଅଫ୍ ପ୍ରିନ୍ସିପଲ୍, ୟୁ ହାଭ୍ ଟୁ ଆଟେଣ୍ଡ ମଙ୍ଗଳ ଆରତୀ। ଆମେରିକାନ ଲୋକମାନଙ୍କୁ କହୁଥିଲେ ଆମେ ଭାରତୀୟ ଲୋକ, ଆମେରିକା ରାଜ୍ୟରେ ଯାଇ ପ୍ରଭୁପାଦରେ ପ୍ରଚାର କରିକି ଆସିଛନ୍ତି। ସବୁଠୁ ବଡ଼ ଅବଦାନ ହେଲା ତାଙ୍କର, ଭାରତୀୟ ଲୋକମାନେ ବର୍ତ୍ତମାନ ଆମେରିକା ନେବାକୁ ଯାଉଛନ୍ତି। ପ୍ରଭୁପାଦଙ୍କର ଯେଉଁ ରହିଥିଲା ନା ପାଶ୍ଚାତ୍ୟ ଦେଶ ତାରିଣୀ, ଆମେ ଭାବୁଥିଲେ ପାଶ୍ଚାତ୍ୟ ଦେଶ ତାରିଣୀ, ମୁଁ ଏଇଟା ଭାବେ ପାଶ୍ଚାତ୍ୟ ଦେଶ ମାନେ ବିଦେଶୀ ନୁହନ୍ତି, ଯେଉଁମାନେ ଭାଗବତ ଧର୍ମକୁ ଗ୍ରହଣ କରନ୍ତି ସେମାନେ ବର୍ତ୍ତମାନ ଭାରତରେ ପାଶ୍ଚାତ୍ୟ ହେଇଗଲେ ନା, ଭାରତ ପାଶ୍ଚାତ୍ୟରୁ ଡେଞ୍ଜର କରୁଛି, ସମସ୍ତଙ୍କୁ ପ୍ରଭୁପାଦ ଉଦ୍ଧାର କରିବେ। ଆଉ ମୁଁ ବୁଲି ବୁଲିକି ବିଦେଶରେ ଦେଖୁଛି, ବାହାରେ ଦେଖୁଛି, ମୁମ୍ବାଇ ଦେଖୁଛି, ପୁନେ ଦେଖୁଛି, ଯୁଆଡ଼େ ଦେଖୁଛି, ବର୍ତ୍ତମାନ ଯିଏ ଯେଉଁଆଡ଼େ ପ୍ରୋଗ୍ରାମ କରୁଛନ୍ତି ସବୁ ପ୍ରଭୁପାଦଙ୍କ ପ୍ରିନ୍ସିପଲ୍ରେ ପ୍ରୋଗ୍ରାମ କରୁଛନ୍ତି, ତାଙ୍କ ପ୍ରିନ୍ସିପଲ୍ କାମ କରୁଛି। ୱେ ଅଫ୍ ପ୍ରିଚିଂ ନାଇଁ 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 ନାଇଁ, ଭକ୍ତିଦାନ ସୁଷ୍ଠ ଠାକୁର, ଗୋପୀଶ ମହାରାଜ, ଭକ୍ତିମୟ ଠାକୁର ଯେଉଁ ପ୍ରିଚିଂ କରିଥିଲେ ସେ ପ୍ରିଚିଂ ବର୍ତ୍ତମାନ ଚଳିବନି, ସେ କଥା କିଛି ଶୁଣିବେନି। କାହିଁକି ଏମାନଙ୍କର ଅଧିକାର ନାହିଁ, ଅଧିକାରଟା ବ୍ୟକ୍ତି ତିଆରି କରିପାରେ ନା, ଯେତେ ବଡ଼ କଥା ଜାଣ ବଡ଼ କଥା କହୁ, ଅଧିକାର କି ଜାଣନ୍ତିନି। କର୍ମାଧିକାରୀ କର୍ମାଧିକାର ରହିବ, ଜ୍ଞାନାଧିକାରୀ ଜ୍ଞାନାଧିକାର ରହିବ, ଭକ୍ତି ଅଧିକାରୀ ସାଧୁ କୃପା ପାଇକି ଭକ୍ତି କରିବ, ତୁମ ଅଧିକାରକୁ ତୁମେ ପରିବର୍ତ୍ତନ କରିପାରିବନି। ଅଧିକାର କେବଳ ଆଚାର୍ଯ୍ୟ ଜାଣନ୍ତି, ତୁମେ କେତେ ହାଉ ଭେରି ଇଣ୍ଟେଲିଜେଣ୍ଟ ମେ ବି, ତୁମେ କେତେ ବଡ଼ ବୁଦ୍ଧିମାନ ହୁଅ, କୌଣସି ଧାମରୁ କ'ଣ ବି ରୁହ, ସବୁବେଳେ ମନେ ରଖିବା ଦରକାର ତୁମ ଅଧିକାର ଉପରକୁ ତୁମେ କେବେ ଯାଇପାରିବନି। କଂସ ବି ଧାମରେ ରହୁଥିଲା, ତା ଅଧିକାର ଦେଖ, ଆଉ ଅକ୍ରୁର ତା ପାଖରେ ବି ରହୁଥିଲା, ତା ଅଧିକାର ଦେଖ। ଅଧିକାର କେବେ ପରିବର୍ତ୍ତନ ହୁଏ ନା, ଭଜନ ଦ୍ୱାରା ହୁଏ ନା, ବି କେୟାରଫୁଲ୍। ତୁମେ ପ୍ରାକୃତ ଭୂମିକାରେ କରୁଛ, ପ୍ରାକୃତ ଭୂମିକାରେ ତୁମେ କେବେ ତୁମ ଅଧିକାରକୁ ପରିବର୍ତ୍ତନ କରିପାରିବନି। ଯଦି ଅଧିକାରକୁ କିଏ ପରିବର୍ତ୍ତନ କରନ୍ତା ତାହେଲେ ଗୁରୁଙ୍କର କିଛି ଦରକାର ନଥାନ୍ତା, ସାଧୁଙ୍କର କିଛି ଆବଶ୍ୟକ ନଥାନ୍ତା, ସାଧୁଙ୍କୁ ଏତେ ଶାସ୍ତ୍ରରେ ଏତେ ଇମ୍ପୋର୍ଟାଣ୍ଟ ଦିଆଯାଇନଥାନ୍ତା। ମୋରାଲ ଇନ୍ସଟ୍ରକ୍ସନ୍ ଦ୍ୱାରା ତୁମ ଲାଇଫ୍ ଷ୍ଟାଇଲ୍କୁ ତୁମେ ଚେଞ୍ଜ କରିଦେବ। ମୋରାଲ ଇନ୍ସଟ୍ରକ୍ସନ୍ କ'ଣ କୁହାଯାଏ, ସାମାଜିକ ନୀତି ଦ୍ୱାରା ତୁମେ ଖାଇବାଟା ଶୃଙ୍ଖଳା ହେଇଯିବ, ଶୋଇବାଟା ଶୃଙ୍ଖଳା ହେଇଯିବ, କଥା କହିବାଟା ଶୃଙ୍ଖଳା କରିଦେବ, ଲୋକଙ୍କ କତିରୁ ରେପୁଟେସନ୍ ପାଇଯିବ, ବଟ୍ ୟୁ କ୍ୟାନ୍ ନଟ୍ ଚେଞ୍ଜ ୟୋର୍ ହାର୍ଟ, ତୋ ହୃଦୟକୁ ତୁମେ ପରିବର୍ତ୍ତନ କରିପାରିବ, କେବେ ବି ପରିବର୍ତ୍ତନ କରିପାରିବ, ସେଟା ଗୋଟେ ଭିତରେ ରହିବ। ଯେମିତି ବର୍ତ୍ତମାନ ଦେଖୁଛନ୍ତି ନା ସବୁଆଡ଼େ ଲୋକ ବହୁତ ଡିସିପ୍ଲିନ୍, କିନ୍ତୁ ହାର୍ଟରେ ସେ ଲଷ୍ଟ ଆଙ୍ଗର ଗ୍ରିଡ୍ସ ସେଟା ରହିଛି, ବହୁତ ଏଜୁକେଟେଡ୍, ସେଟାକୁ ଅଧିକାରକୁ ପରିବର୍ତ୍ତନ କରିପାରିବେ, ବି କେୟାରଫୁଲ୍। ସେଥିପାଇଁ ପ୍ରଭୁପାଦଜୀ ମହାରାଜଙ୍କର ଏବେ ଗୋଟେ କନ୍ଭରସେସନ୍ କରୁଥିଲି, ପ୍ରଭୁପାଦ ବିଶ୍ୱରେ ଏତେ ବଡ଼ ସାଧୁ ଥିଲେ, ମୋର ତ ପ୍ରଥମେ ସେ ଧାରଣା ଥିଲା, କିନ୍ତୁ ଏବେ ସବୁ ଯେଟା ପଢ଼ୁଛି ମୁଁ ଦେଖୁଛି, ପ୍ରଭୁପାଦ ଫିଲୋସଫର ମାନେ ଶ୍ୟାମ ସୁନ୍ଦର ପ୍ରଭୁଙ୍କ ସହିତ ଫିଲୋସଫର ମାନଙ୍କ ସହିତ ଡିସ୍କସନ୍ କରୁଛନ୍ତି, ପ୍ରଭୁପାଦ ରାପିଡ୍ କୁ ଦେ ରାସ୍କଲ୍ସ ଡକ୍ଟର ପଟେଲଙ୍କ ସାଙ୍ଗରେ ଗୋଟେ କନ୍ଭରସେସନ୍ କରୁଛନ୍ତି, ଦେ ରାସ୍କଲ୍ସ, ଆଇ ଡୋଣ୍ଟ ୱାଣ୍ଟ ଟୁ ହିୟର୍ ଏନି ରାସ୍କଲ୍ସ। 70-year-old ସେ ଆଙ୍ଗୁଠି ଦେଖି ସବୁ ଉଠେଇ ଦେଉଥିଲେ, କାହିଁ ସେ ଭଗବାନଙ୍କୁ ଦେଖିଥିଲେ, ସେ ଅଧିକାର ଜାଣିଥିଲେ। ସାଇନ୍ସ କଥା ଯେତେବେଳେ ବାଡ଼େଇକି ଡକ୍ଟର ପଟେଲ କହୁଛନ୍ତି, ମୁଁ ଏବେ ପଢ଼ୁଥିଲି ଦୁଇ ଦିନ ତଳେ କୋର୍ସ, ଡକ୍ଟର ପଟେଲ ଯେତେବେଳେ ବାଡ଼େଇ କହୁଛନ୍ତି ସାଇଣ୍ଟିଷ୍ଟ ମାନଙ୍କ କଥା, କହୁଛନ୍ତି ମେନି ସାଇଣ୍ଟିଷ୍ଟ ଆଡମିଟିଂ ଲର୍ଡ ଇଜ୍ ଦେୟାର୍, ଗଡ୍ ଇଜ୍ ଦେୟାର୍, ପ୍ରୋପାଲ ୟେସ୍ ୟେସ୍ ବଟ୍ ଦେ ଆର୍ ଅଲସୋ ନନ୍ ସାଇନ୍ସ। ଆକ୍ଚୁଆଲି ଯେଉଁମାନେ ପ୍ରଭୁପାଦଙ୍କ ଟିଚିଂ ମାନ ଦେ ଆର୍ ନନ୍ ସାଇନ୍ସ, ସେ ଭଗବାନ ଜାଣିଛନ୍ତି ନା However educated may be, however spiritual person may be, however liberated may be, you are nonsense. आमे कृष्ण को देखिने जे कृष्ण को देखिने से केबी परफेक्ट नै फिनिश शास्त्र तुम द्वारा पढ़ाई नांदी तुम्हें गीता पढ़ुछ कि गीता तुम नुहंती आम हरिनाम कर हरिनाम आमर नुहंती ट्रांसजेंडर दिव्य जिन से रिवील हूँ परिप्रकाश हूँ आ निजे परिप्रकाश हो पारे साधु कहीं वैष्णव जीवन में बड़ कराई है गीता निजे परिप्रकाश हो पारे भारत वर्ष गीता ना कि आप बापा गीता पढ़ुला कि आम से थे कि मुझ छोट पिला देखी इस्कन को आसा पूर्व पूरी मंदिर भी लोक गीता पढ़ती कौन सेटा विष्णु सहस्र नाम पढ़ती से आम से खाते पूरी होटेल बंद हो जाइए आम से होटेल श्रीक्षेत्र धाम पा गीता ना कि जय जगन्नाथ कौन ना लोक नाई 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 कौन से आध्यात्मिक शक्ति केवे साधु बिना परिप्रकाश हो कौन से आध्यात्मिक शक्ति आ जो साधु परिप्रकाश कले जगत प्रतिष्ठा कर जी प्रतिष्ठा कर पारा से ही आध्यात्मिक जीवन बंचिक र जी साधु को गोटे परसेंट रेस्पेक्ट पोजिशन मिनिमाइज कर फलडाउन से कृष्ण को देख पारे से फलडाउन हम कौन से हिसाब से मिनिमाइज कर आरे वृंदावन जो भजन कर भजन ठीक प्रभुपाद भजन बड़ इस्कन भक्त वृंदावन फ्लाट किणले मोर भजन हो वृंदावन रही सतुरी वर्ष बयस प्रभुपाद जी महाराज जीवन चरित करी प्रपात कौन मत वंशी ये मंदिर वंशी वंशी गोपाल मंदिर मत के सुंदर लगे मुझे जमुना को दर्शन कै मयूर मान कल कलराब सतुरी वर्ष बयस महाप्रभु ठेलुले गुरु ठेलुले जाओ विदेश आ सी जो प्रिंसिपल देखते आपत के शास्त्र पढ़ु बी केयरफुल आप जिते पढ़ी मुझे रस लीला जो शास्त्र टीका टिप्पणी जुआड़े हाथ मारी आउ शहे वर्ष पर आप हाथ मारत सब प्रपात कर देखेद कौन से रसशास्त्र ना सब रसशास्त्र मो पाखे अच्छे जो टीचिंगस कहे प्रपात कन्वर्सेसन करेटर लिखी सब भगवान रिविकाइबी एक कहती शास्त्र को रिविल साधु करती गीता थी भारत वर्ष हरिनाम थे भगवान विग्रह थे मंदिर किए आसूला आज्ञा मंदिर जुआड़ी मान आड्डा स्थान था प्रसाद किए खाऊ पचारे कौन जान लोक प्रसाद हाथ में ने प्लेट्रे खाइबे मतान प्रसाद खाया लोक बाढ़ समग्र विश्व गोटे बड़ आंदोलन प्रभुपाद प्रसाद आ प्रभुपाद मंदिर कृष्ण किए भारतवर्ष लोक जान नए कृष्ण के सुंदर कृष्ण अला ट्रिक कृष्ण कि रेस्पेक्ट दि जाए मुझे भल भाव शहे परसेंट कह इस्कंद भक्त शिखा दरकार भगवान के रेस्पेक्ट दि जाए प्रभुपाद इस्कंद भक्त जानते मुझे भल रही प्रभुपाद जो आमेरिका जाऊ आमेरिका लंडन जो पहुंचे गाड़ी दूसरे सब भगवान को देखुले मंदिर देखुले क्यों टे कचड़ा है डाकू थे वृंदावन में गोटे कन्वर्सेसन देखुली प्रभुपाद एमती आस लाइफ मेम्बर अफिस् देखी ना सेपट लाइफ मेम्बर अफिस् एपटे गोटे बुकस्टल पाखे गोटे अफिस् सीटी प्रभुपाद देखुन गोटे पाराटे रही पीछे दीटा पारा रही प्रभुपाद कह कौन एम ये बसा कल ठीक है माओ बंद कर हजार बार सेक्स करेंगे प्रभुपा कृष्ण प्लेस डोंट अलाउ देम सब प्रभुपाद नीट एंड क्लीन सब परिष्कार परिच्छन्न भगवान भोग लगे कृष्ण को जे जाणी मुझे जानी आपको कमी रेस्पेक्ट देवी आम भगवान जानी से भगवान को रेस्पेक्ट दे पारे आम साधु को जानी से साधु को सम्मान दे पारे आम चाहे उल्टा जिनिस आम लाइफ कहीं कंडेमड होती आम भक्त हो कहीं दुखित आम भक्त जीवन में कहीं प्रोब्लेम आसमें भगवान को सम्मान दे पारे प्रभुपाद प्रिंसिपल को बुझी पार्न जैसे साधु कौन आम पाई कहीकि जा प्रभुपाद से साइंटिस्ट डॉक्टर पटेल को कहते आपड़ कौन से कृष्ण को मानुंट ए डिबोट इज अल्सो ए नॉनसेंस मोसे पॉइंट मिलला से डिबोटा भी गोटे नॉनसेंस हि चैंटिंग सेंस अराउंड हिज फॉलोइंग फॉर रिलेटेड टू प्रिंसिपल बट इज नॉट थिंकिंग अबाउट गुरु एंड कृष्ण हिज ए नॉनसेंस से कथा चिंता करुच मुझी मुझ भल रही मोर पोजिशन ठीक से रहा दरकार अरे तुम पोजिशन को माया किक आउट करदेव कारण तुम गुरु पोजिशन को एस्टाब्लीश कल ना कृष्ण पोजिशन को बुझीपारा तुम माया किक आउट करदेव ଆମ ଫିଲୋସଫି ସେଇଆ। ଆପଣଙ୍କୁ ଖରାପ ଲାଗିପାରେ କିନ୍ତୁ ଏଇଟା ଦର୍ଶନ। ଯେଉଁ ଭକ୍ତମାନେ ଆଜି ସଫରିଂ ହେଉଛନ୍ତି ଆଉ ଯେଉଁ ଭକ୍ତମାନେ ଭବିଷ୍ୟତରେ ସଫରିଂ ହେବେ ତାର କାରଣ ହେଉଛି ସେମାନେ ନିଜେ ଉଡ଼େଇ ଦେଉଛନ୍ତି ତାଙ୍କ ପାଇଁ। ସେମାନେ କେବେ ଉଡ଼େଇ ହେଇନାହାନ୍ତି ଗୁରୁକୃଷ୍ଣଙ୍କ ପାଇଁ ପ୍ରଭୁପାଦଙ୍କ ପାଇଁ। କିନ୍ତୁ ଦେଖ ପ୍ରଭୁପାଦଙ୍କ ଶିଷ୍ୟମାନେ କେତେ ଟ୍ରେନିଂ ପ୍ରୋଗ୍ରାମ୍ସ କରୁଛନ୍ତି। ଇସ୍କନରେ ସନ୍ୟାସୀ ବଢ଼ିବା ଦରକାର, ଇସ୍କନରେ ଗୁରୁ ବଢ଼ିବା ଦରକାର, ଆମର ଇସ୍କନରେ ଜିବି ସିଷ୍ଟମ କେମିତି ରହିବା ଦରକାର, କେମିତି ଟ୍ରେନିଂ ପ୍ରୋଗ୍ରାମ୍ସ ଚାଲିବା ଦରକାର। କାହିଁକି ସେମାନେ ଜାଣିଥିଲେ ଏଇ ଗୋଟିଏ ପ୍ରଭୁପାଦଙ୍କର, ମୁଁ ଚିନ୍ତା କରୁଥିଲି ପ୍ରଭୁପାଦଙ୍କ ଶିଷ୍ୟମାନେ ଯେତିକି କ୍ୱାଲିଫାଏଡ୍ ଥିଲେ ତାଙ୍କର ଶିଷ୍ୟମାନେ ବେଶୀ ବଡ଼ ପ୍ରବଚନ ଦେଉଛନ୍ତି। ପ୍ରଭୁପାଦଙ୍କ ଶିଷ୍ୟମାନଙ୍କର ଶିଷ୍ୟ କ'ଣ କୁହାଯିବ, ପ୍ରଶିଷ୍ୟମାନେ ବର୍ତ୍ତମାନ ବହୁତ ବଡ଼ ବଡ଼ ପ୍ରବଚନ। ଭାଇ ଗଛ ଫଳ ଫୁଲ ଦେଉଛି, ମାଟିରୁ ଶକ୍ତି ଆଣୁଛି, ଗଛରେ କିଛି ନାହିଁ, ଗଛକୁ ଉପାଡ଼ି ଦେଲେ ମାନେ ଦେଖିବା ଫଳ ଫୁଲ ଦେଇଦେବ, ଫଳ ଝାଉଁଳି ଯିବ ଗୋଟେ। ଆଜି ଦେଖୁଛନ୍ତି ଷ୍ଟଲୱାର୍ଡ ସ୍ପିଚର ସେମାନେ ପ୍ରଭୁପାଦଙ୍କର ଡିସାଇପଲଙ୍କର ଡିସାଇପଲ, ବଟ୍ ହ୍ୱାଇ ନଟ୍ ୱାଇ ରିଆଲାଇଜ୍ ଦି ପୋଜିସନ୍ ଅଫ୍ ପ୍ରଭୁପାଦ ଡିସାଇପଲ୍ସ। ଦେ ଆର୍ ସାଇଣ୍ଟିଷ୍ଟ, ଦେ ଆର୍ ସ୍କଲାର୍ସ, ଦେ ଭେରି ଏଜୁକେଟେଡ୍ ପର୍ସନ୍ସ, କିନ୍ତୁ ସେମାନେ କିଛି ପଢ଼ିନାହାନ୍ତି। ପ୍ରଭୁପାଦଙ୍କୁ ଥରେ କହୁଛନ୍ତି, ଚାରୁ ମହାରାଜ ମୋତେ କହୁଥିଲେ, ବୁଝିବ ଚାରୁ ମହାରାଜ କହୁଥିଲେ, ପ୍ରଭୁପାଦ ଆଇ ୱାଣ୍ଟ ଟୁ ରିଡ୍ ସାଂସ୍କ୍ରିଟ, ପ୍ରଭୁପାଦ ନନ୍ ସେନ୍ସ, ଦେର୍ ଆର୍ ସୋ ମେନି ସ୍କଲାର୍ସ, ହ୍ୱାଟ୍ ଦେ ଆର୍ ଡୁଇଙ୍ଗ, ଷ୍ଟପ୍, ଷ୍ଟପ୍ ଇଟ୍, ଜଷ୍ଟ ଗୋ ଫର୍ ପ୍ରେଜିଂ। ପ୍ରଭୁପାଦଙ୍କୁ କିଛି ଆଲାଉ କରୁନଥିଲେ, ପଢ଼, ଯାହା ତୁମେ ପ୍ରଚାର କର, ମୁଁ ଯାହା କହୁଛି କର। ଆରେ ସେମାନେ ପଢ଼ିଥିଲେ ବିଶ୍ୱର ବଡ଼ 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 ଯେତେବେଳେ ଯେତେ ବଡ଼ ବଡ଼ ଟଫ୍ ସ୍ପିରିଚୁଆଲ ଲିଡର ପ୍ରିଚର ତାଙ୍କ ଭିତରେ ତାଙ୍କୁ ପୋଷଣ ଥାନ୍ତି। ତାଙ୍କର ପଢ଼ିବା ହେଲା ଗୁରୁ କ'ଣ କହିଛନ୍ତି, ଖାତା ବହି ଖେଳେଇକି କି କୃଷ୍ଣଙ୍କୁ ଦେଖିନି। ଧ୍ରୁବ ମହାରାଜ ଖାତା ବହି ଖେଳେଇ ନଥିଲେ। ସ୍ୱାଧ୍ୟାୟ କର, ମନେ ରଖ କି ସମସ୍ତ ଶକ୍ତି ବୃକ୍ଷର ଫଳମୂଳ ମାଟିରୁ ଆସେ, ବାୟୁରୁ ଆସେ, ସୂର୍ଯ୍ୟରୁ ଆସେ। ହାଉ ଏଭର ସେ ଷ୍ଟ୍ରଙ୍ଗ ମ୍ୟାନ୍, ତା କିଛି ପୋଜିସନ ନାହିଁ। ଗୋଟେ ଭକ୍ତର ଯେତେ ଜ୍ଞାନ ଅଛି, ଯେତେ ତାର ସ୍ପିରିଚୁଆଲ ପାୱାର ଅଛି, ତାର କିଛି ନାହିଁ, ତାକୁ ମିଳିଛି ଏସବୁ। ଯେମିତି ସୂର୍ଯ୍ୟଟା ସୂର୍ଯ୍ୟଙ୍କର ଦାନ ବୃକ୍ଷ ପ୍ରତି, ବାୟୁର ଦାନ ବୃକ୍ଷ ପ୍ରତି, ଭୂମିର ଦାନ ବୃକ୍ଷ ପ୍ରତି, ବୃକ୍ଷ ଷ୍ଟ୍ରଙ୍ଗ ସାଉଟ ସେ ଯାହା ଦେଉଛି ତାର କିଛି ନାହିଁ, ସେ ଗୋଟେ ମିନିଟ୍ରେ ପଲଟା ନ। ଯେତେବେଳେ ଆମେ ଆଚାର୍ଯ୍ୟଙ୍କର ପୋଜିସନକୁ ମିନିମାଇଜ୍ କରିବା, ୱି ଆର୍ ଇନ୍ ଡେଞ୍ଜର। ତାଙ୍କର ଟିଚିଂସକୁ ଟିକେ ଡାଇଭର୍ଟ କରିବା, ବିପଦରେ ତୁମେ ପଡ଼ିବ। ପ୍ରଭୁପାଦ ଡକ୍ଟର ପଟେଲ ସେୟା କହିଲେ, ଗୋଟେ ଭକ୍ତ ବି ନନ୍ସେନ୍ସ ହବ, ସେ କୃଷ୍ଣଙ୍କୁ ଆଡମିଟ୍ କରୁଛି। ପ୍ରଭୁପାଦ କହିଲେ, ମେନି ସାଇଣ୍ଟିଷ୍ଟ ଆର୍ ଆଡମିଟ୍ ଇନ୍, ୟେସ୍ ୟେସ୍ କୃଷ୍ଣ ଇଜ୍ ଦେୟାର୍, ବଟ୍ ଦେ ଆର୍ ଥିଙ୍କିଂ ହ୍ୱାଟ୍ ୟୁ ହାଭ୍ ରିଲେସନ୍ସିପ୍ ୱିଥ୍ କୃଷ୍ଣ, କୃଷ୍ଣ ଇଜ୍ ଦେୟାର୍ ୱାନ୍ ପ୍ଲେସ୍, ୟୁ ହାଭ୍ ଟୁ ଡୁ ଆୱର୍ ବିଜନେସ୍। ଭକ୍ତ ଭାବି, ହଁ କୃଷ୍ଣ ଅଛନ୍ତି ଷୋଳ ମାଳା ଜପ କଲେ ମୋ କାମରେ ମୁଁ ରହିବି, କୃଷ୍ଣ ସହିତ ମୋର କ'ଣ କାମ ଅଛି, ଏଟା ଗୋଟେ ନନ୍ସେନ୍ସ। ପ୍ରଭୁପାଦ ଶିଖିଛନ୍ତି କୃଷ୍ଣ ହେଉଛନ୍ତି ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍, ତାଙ୍କୁ ପ୍ଲିଜ୍ କରିବା, ତାଙ୍କୁ ଭଲ ପାଇବା ଜୀବନର ଲକ୍ଷ୍ୟ, ଗୁରୁଦେବ ସେଇଟା କୁହନ୍ତି। ଆରେ ବାବା, ସାଧୁଙ୍କୁ ଚିହ୍ନିବ ନା, ଜ୍ଞାନ ଦ୍ୱାରା ସାଧୁଙ୍କୁ ଚିହ୍ନା ଯାଏ ନା, ସାଧୁଙ୍କ ପାଖରେ ଗୋଟେ ସମ୍ପତ୍ତି ଅଛି, ଅଲ୍ ଆଟ୍ରାକ୍ଟିଭ୍ ନେଚର, ଦ୍ୟାଟ୍ ଇଜ୍ କ୍ରିଷ୍ଣସ୍ ନେଚର। ତୁମେ ପ୍ରବଚନ କାହାକୁ ଦେଉଛ, ଆମେ ହିଁ ପ୍ରବଚନ, ଆମେ ଲକ୍ଷ ଲୋକକୁ ବାନ୍ଧିକି ରଖିଦେବୁ, ଦ୍ୟାଟ୍ ଇଜ୍ ନଟ୍ ଆୱାର୍ ପାୱାର। ତାଙ୍କ ମାଇଣ୍ଡଟାକୁ ବାନ୍ଧିକି ରଖିଲୁ, କାହା ଦ୍ୱାରା ବାନ୍ଧିକି ରଖିଲୁ, ବାଇ ଆୱାର ଇଣ୍ଟେଲିଜେଣ୍ଟ, ବାଇ ଆୱାର ନଲେଜ୍, ବାଇ ଆୱାର ଡିଟାଚମେଣ୍ଟ, ବାଇ ଆୱାର ପର୍ସନାଲିଟିଜ୍, ଆମର ବ୍ୟକ୍ତିତ୍ୱକୁ ପ୍ରଦର୍ଶନ କରି, ଆମର ଜ୍ଞାନକୁ ପ୍ରଦର୍ଶନ କରି, ଆମର ବୈରାଗ୍ୟକୁ ପ୍ରଦର୍ଶନ କରି ତା ମୁହଁଟାକୁ ବାନ୍ଧିଦେବୁ, ସେ କଥା କହିଲେ ଆମ ଆଗରେ କହିପାରିବନି, ବଟ୍ ଦ୍ୟାଟ୍ ଇଜ୍ ନଟ୍ ଆୱାର କ୍ରେଡିଟ୍। ଆମେ ଆଟ୍ରାକ୍ଟ କରିପାରିବୁ ତାର ମାଇଣ୍ଡଟାକୁ କିଛି ସମୟ ପାଇଁ, କ'ଣ କରିବୁ, ଗୋଟେ ପାରାଲାଇଜ୍ କରିଦେଲୁ ତା ପ୍ରୋବ୍ଲେମ, ଗୋଟେ ଲୋକକୁ ଆଣନ୍ତୁ ତା ପ୍ରୋବ୍ଲେମ ଗୁଡ଼ାକ ଆପଣ ତ ବାଡ଼େଇ 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 କହିଲେ, ସେ ମାନ ବି ଗୋଟେ ବଡ଼ ସାଧୁ, ମୁଁ ସବୁ କହିଦେଉଛି ଆଉ, ଦ୍ୟାଟ୍ ଇଜ୍ ନଟ୍ ଆୱାର ପାୱାର। ତା ମାଇଣ୍ଡଟାକୁ କିଛି ସମୟ ପାଇଁ ପାରାଲାଇଜ୍ କରି ରଖିଦେଉଛେ, କିନ୍ତୁ ଆଟ୍ରାକ୍ଟ କରିପାରିବାନି। ଆଉ ପ୍ରଭୁପାଦଙ୍କର ଶକ୍ତି ଥିଲେ, ତାଙ୍କୁ ଯିଏ ଦେଖୁଥିଲେ ଆଟ୍ରାକ୍ଟ ହେଇଯାଉଥିଲେ। ଦେଖନ୍ତୁ ଆପଣ ପୂଜ୍ୟପତି ଶିବକ ସ୍ୱାମୀ ମହାରାଜ, ପୂଜ୍ୟପତି ଶ୍ରୀପାଦ ମହାରାଜ, ଚାରୁ ମହାରାଜ, ପୂଜ୍ୟପତି ଗୋପାଳକୃଷ୍ଣ ମହାରାଜ, ପୂଜ୍ୟପତି ଲୋକନାଥ ମହାରାଜ, ଯେତେ ବଡ଼ ବଡ଼ ସ୍କଲାର୍ସ ସମୟ ଆମେରିକାରେ ପଢ଼ୁଥିଲେ ବା ବିଭିନ୍ନ ଜାଗାରେ ପଢ଼ୁଥିଲେ, ସେମାନେ ଦେଖୁଥିଲେ ପ୍ରଭୁପାଦ ଆଟ୍ରାକ୍ଟ ହେଇଯାଉଥିଲେ। ଗୁରୁଦେବ ସେଠି କହୁଛନ୍ତି ସେ କଥା, କୃଷ୍ଣ ଇଜ୍ ଆଟ୍ରାକ୍ଟିଭ, ଏ ଦୁଇ ଦିନ ତଳେ ସେ କୋର୍ସ ତିଆରି କରୁଥିଲେ, କୃଷ୍ଣ ଇଜ୍ ଆଟ୍ରାକ୍ଟିଭ, କୃଷ୍ଣ କଥା ଇଜ୍ ଆଟ୍ରାକ୍ଟିଭ, ସାଧୁ ଆଟ୍ରାକ୍ଟ ଅଦର ବାଇ କୃଷ୍ଣ କଥା, କାରଣ କୃଷ୍ଣ କଥାର ଆଟ୍ରାକ୍ଟିଭ, ସେଠି ସାଧୁର କିଛି ନାହିଁ। ପ୍ରଭୁପାଦଙ୍କର ଏତେ ଆଟ୍ରାକ୍ଟିଭ ନେଚର ଥିଲା, ଆପଣ ଦେଖନ୍ତୁ ନା କେତେ, ଆପଣ ମହାପୁରୁଷମାନଙ୍କର ଚିହ୍ନ ଜାଣନ୍ତିନି, ଆପଣ ଜାଣନ୍ତିନି ସାଧୁଙ୍କର କେଉଁ କେଉଁଠି କ'ଣ କ'ଣ ରହିଲେ, ସେ ଜଣ ହେଉଛନ୍ତି ଭଗବାନଙ୍କର ଲୋକ। ଆପଣ ଶାସ୍ତ୍ର ପଢ଼ନ୍ତୁ, ସମୁଦ୍ର ଭିତରେ କ'ଣ ସାମୁଦ୍ରିକ ଶାସ୍ତ୍ର ପଢ଼ନ୍ତୁ, ଆପଣ ଜାଣିପାରିବେ ପୂର୍ବତନ ସବୁ ସିମ୍ପଟମ୍ସ ଅଛି, ମୁଁ ସବୁ ପଢ଼ିଛି ଦେଖିଛି। ଦେଖନ୍ତୁ ଗମ୍ଭୀର କଣ୍ଠ 70 ବର୍ଷରେ କେମିତି କଥାବାର୍ତ୍ତା କରୁଛନ୍ତି, ଆମ ଭଳିଆ ଛେଞ୍ଚିଆ କଣ୍ଠ ତାଙ୍କର ନୁହେଁ, ଗମ୍ଭୀର କଣ୍ଠ, ପୁରା ଶକ୍ତି, ଭଗବାନଙ୍କର ଶକ୍ତି ଧରିଥିଲେ। ରାସ୍କାଲ୍ସ କହିବେ ମାନେ ଡରି ପଡ଼ିବେ, ଆମେରିକାନ ମାନଙ୍କୁ ରାସ୍କାଲ୍ସ କହୁଥିଲେ, ନନ୍ ସେନ୍ସ, କେବେ ବି କମ୍ପ୍ରମାଇଜ୍ କରନ୍ତିନି। ଆମେ ଭକ୍ତି ଦିଆରି ପାଇଁ କମ୍ପ୍ରମାଇଜ୍ କରୁଛେ, ପ୍ରଭୁପାଦଙ୍କର କମ୍ପ୍ରମାଇଜ୍ କଲା ଏଇଟା, ଏଭ୍ରିଥିଙ୍ଗ ଇଜ୍ ନନ୍ ସେନ୍ସ, ସବୁ ନନ୍ ସେନ୍ସ। ଆମେ କହୁଛେ ଭକ୍ତଟା କହିଲେ କଷ୍ଟ ହବ, ଇଣ୍ଡିଆନ ଲୋକଙ୍କୁ ଆମେ କହିବା ପାଇଁ ଡରୁଛେ, ଆଇ ଡୋଣ୍ଟ ଆଡମିଟ୍ ଦିସ୍ ଇଜ୍ ପ୍ରିଚିଙ୍ଗ, ପ୍ରଭୁପାଦ ରିଅଲ୍ ଫିଚର। ଆମେ କହୁଛେ ଆସ ଆସ ଟିକେ ଗୋଟେ ମାଳା ଜପ କର, ପ୍ରଭୁପାଦ ଯାହା ଘଟାଉଥିଲେ କର, ଦିସ୍ ଇଜ୍ ନନ୍ ସେନ୍ସ, ମେଟେରିଆଲ ଆକ୍ଟିଭିଟି, ସୋ କଲ୍ଡ ରିଲେସନ୍ସିପ୍, ଫାଦର ମଦର, ଏଭ୍ରିଥିଙ୍ଗ ୟୁଜ୍ଲେସ୍, ହ୍ୱାଟ୍ ହାପିନେସ୍ ଦେ କ୍ୟାନ୍ ଗିଭ୍ ଅସ୍। ଆପଣମାନଙ୍କୁ ମୁଁ ଅନୁରୋଧ କରୁଛି, ଆପଣମାନେ କମ୍ ସେ କମ୍ ପ୍ରଭୁପାଦଙ୍କ ଭଜନର ପର୍ପଟ ଗୁଡ଼ା ଶୁଣନ୍ତୁ। ମୋତେ ସମୟ ନଥିଲା 2 ବର୍ଷ ଯାହା ମୁଁ ରହିଗଲି ଗୋଟେ ଦିନରେ, ସବୁଦିନ ସବୁଦିନ 100 ଥର ମୁଁ ଶୁଣୁଛି, କେତେ 2 ବର୍ଷରେ ମୁଁ ଶୁଣୁଛି, ତା ପର୍ପଟ ଗୋଟେ ଶୁଣନ୍ତୁ, ପ୍ରଭୁପାଦ କେମିତି କଥାବାର୍ତ୍ତା କରୁଛନ୍ତି ଦେଖିବେ, ସେମାନେ କ'ଣ ଆମକୁ ସୁଖ ଦେଇପାରିବେ, ରିଲେସନ୍ କିଛି ଆବଶ୍ୟକ ନାହିଁ। ପ୍ରଭୁପାଦ କହୁଛନ୍ତି ହ୍ୱାଟ୍ ହାପିନେସ୍ ଦେ କ୍ୟାନ୍ ଗିଭ୍ ଅସ୍। ଆମେରିକା ଲୋକମାନଙ୍କୁ କହୁଥିଲେ, ଇଫ୍ ସମାନ ବଳି ମହାରାଜଙ୍କ କଥା, 10 ଅବତାରରେ ବଳି ମହାରାଜଙ୍କ କଥା କହୁଛନ୍ତି, ଇଫ୍ ସମାନ ଇଜ୍ ଅପୋଜିଂ ଇନ୍ ସର୍ଭିସ୍ ଅଫ୍ ଲର୍ଡ ଇମିଡିଏଟଲି, ହୁଏଭର ହିମାନ ୟୁର ଫାଦର ହିମାନ ୟୁର ମଦର ଇମିଡିଏଟଲି କିକି ମାଉ। ଆମେରିକା ଲୋକମାନଙ୍କୁ କହୁଥିଲେ ଆମେ କମ୍ପ୍ରମାଇଜ୍ କରୁଛେ, ସେ ଚାନ୍ଦ ହରେ କୃଷ୍ଣ ଛଡ଼ା କିଛି ଯୋଗ, କୌଣସି ମେଣ୍ଟାଲ ଜିନିଷ, କୌଣସି ସ୍ପେକୁଲେସନ, କୌଣସି ଫିଲୋସଫି କିଛି କହିନାହାନ୍ତି। ପ୍ରଭାତ ଚାନ୍ଦ ହରେ କୃଷ୍ଣ ଆଣ୍ଡ ବିହାର, ସେଟା ଫିଲୋସଫରଙ୍କୁ କହୁଥିଲେ, ସାଇଣ୍ଟିଷ୍ଟ ବି କହୁଥିଲେ, ଏୟାରପୋର୍ଟରେ କହୁଥିଲେ, ରିପୋର୍ଟରକୁ କହୁଥିଲେ, ଆମ ପ୍ରିଚିଂ କ'ଣ ଲୋକ ଦେଖି କଥାବାର୍ତ୍ତା କରିବା, ଏଠି ଏଜୁକେଟେଡ୍ ଲୋକ ଅଛନ୍ତି, ତାଙ୍କ ଏହା ଭାଇ ତ ପାଠ ପଢ଼, ଟଙ୍କା ପଇସା ରୋଜଗାର କର, ଦ୍ୟାଟ୍ ଇଜ୍ ନଟ୍ ପ୍ରଭୁପାଦ ପିଚିଂ। ଏଇଥିପାଇଁ ମୁଁ କହୁଛି ପ୍ରଭୁପାଦ ରିଅଲ୍ ପିକ୍ଚର, ଯାହାକୁ ଦେଖୁଥିଲେ ସେ ଡକ୍ଟର ପଟେଲ ଗୋଟେ ଗୋଟେ ଖାଲି ପ୍ରଭୁପାଦକୁ ନନ୍ ସେନ୍ସ, ଦି ସାଇଣ୍ଟିଷ୍ଟ ଆର୍ ନନ୍ ସେନ୍ସ, ନୋ ନୋ ନୋ, ମେନ୍ ସାଇଣ୍ଟିଷ୍ଟ ଆଡମିଟିଂ କୃଷ୍ଣ ଇଜ୍ ଦେୟାର୍, ୟେସ୍, ବଟ୍ ଦେୟାର୍ ଅଲ୍ସୋ ନନ୍ ସେନ୍ସ। ପ୍ରଭୁପାଦ କେବେ ନନ୍ ସେନ୍ସ ୱାର୍ଡରୁ ମିନିମାଇଜ୍ ତଳକୁ କରନ୍ତିନି, ଯିଏ କୃଷ୍ଣକୁ ଆଡମିଟ୍ କରୁନି ସେ କେବେ ମିନିମାଇଜ୍ କରିବେନି। ଆମେ କହୁଛୁ ହଁ ଏ ଭଦ୍ର ଲୋକଟା, ନାଇଁ ନାଇଁ, ପ୍ରଭୁପାଦ କୁହନ୍ତୁ ନନ୍ ସେନ୍ସ, କାରଣ ସେ ଜାଣିଛନ୍ତି କୃଷ୍ଣ କ'ଣ, ଆଉ ତାଙ୍କର ଶକ୍ତି ସବୁଠୁ ବଡ଼ ଶକ୍ତି ହେଲା ଭଗବାନ ତାଙ୍କୁ କେମିତି ବ୍ୟବସ୍ଥା କରିଛନ୍ତି। ଜଣେ ସାଧୁଙ୍କୁ ସାଧୁ ବୁଦ୍ଧି ଜ୍ଞାନ ବଳରେ ଯୋଜନା ବଳରେ ବଡ଼ ହୁଏନି। ଯେତେ ଜଣ ସାଧୁ ଆଜି ହେଇଛନ୍ତି, ଯେଉଁମାନେ ପ୍ରକୃତରେ ଭଗବାନଙ୍କୁ ପାଇଛନ୍ତି ତାଙ୍କ ଯୋଜନା ହେଇନାହାନ୍ତି। ମୁଁ ଆଜି ପଢ଼ୁ ଆସିଲା ବେଳେ ପଢ଼ୁଥିଲି, ମୋତେ ଏବେ ଜଣେ ଜଷ୍ଟ ମାୟାପୁର ବହି ପଠେଇଲେ, ଏବେ ବି ଶିଖିଏ ନିର୍ମାତା ଜଣେ ପଠେଇଛନ୍ତି, ପ୍ରଭୁପାଦଙ୍କ ଉପରେ ସବୁ ରଚନା କରିଛନ୍ତି, ସବୁ ରିକଲେକ୍ସନ୍ କରିଛନ୍ତି, ସେ ଗୋଟେ କେଉଁ ମୁଁ ଆଡ୍ରେସ୍ ପାଇକି ସେ ପୋଷ୍ଟାଲରେ ପଠେଇଛନ୍ତି, ଦେଖିଲି କାଲି ଖୋଲିଲା ବେଳେ ପ୍ରଭୁପାଦଙ୍କୁ ପଢ଼ିବାରେ ମୋତେ ମୋର ବି ଦରକାର ଥିଲା ପ୍ରଭୁପାଦଙ୍କୁ ପଢ଼ିବା ପାଇଁ। ସେଠି ଶ୍ରୀଧର ମହାରାଜଙ୍କ ଇଣ୍ଟରଭ୍ୟୁ ସେ ନେଇଛନ୍ତି, ଶ୍ରୀଧର ମହାରାଜ ସେ ବହୁତ କଲା, ସେ ଆଡମିଟ୍ କରୁଛନ୍ତି ମୋର 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 ପ୍ରକୃତି ନୁହେଁ ବାହାରକୁ ଯାଇକି ମୁଁ ପ୍ରଚାର କରିବା, କିନ୍ତୁ ମୁଁ ଯେତେବେଳେ ଅଭୟ ବାବୁଙ୍କୁ ଦେଖିଛି ସେ ପ୍ରଥମରେ କୁହନ୍ତି ଆମେ ବାହାରକୁ ଯିବା, ଚାଲ ଆମେ ଯିବା ପଲିଟିସିଆନ ଲୋକଙ୍କୁ ଭେଟିବା, ପ୍ରଭୁପାଦ ପ୍ରଥମରେ କୁହନ୍ତି ଚାଲ ଆମେ ଯିବା, ଇଏ କୁହନ୍ତି କାହିଁକି ଆମେ ସେମାନଙ୍କ ଦେଶ ମାନେ ଆମେ ସେ ଖାଉଛନ୍ତି, ପ୍ରଭୁ ନାଇଁ ନାଇଁ ଚାଲ ଆମେ ଯିବା। ସେ ଗୋଟେ ଗୋଟିଏ କଥା କହୁଛନ୍ତି, ଯେତେବେଳେ ଅଭୟ କେଶବ ମହାରାଜ କହୁଛନ୍ତି, ମୁଁ ୱାଟର ଆସୋସିଏସନ୍ ପଢ଼ୁଥିଲି, ନିଦ ଲାଗୁଛି ପଢ଼ିବା ବି ସମୟ ନାହିଁ, କେଶବ ମହାରାଜ କହୁଛନ୍ତି, ମୁଁ ଦେଖୁଥିଲି ସବୁବେଳେ ମୋ ଗୁରୁଦେବ ତାଙ୍କୁ ଗୋଟେ ସ୍ପେଶାଲ ଆଟେନସନ୍ ରଖୁଥିଲି, ପ୍ରଭୁପାଦ 3 ଥର କହିଛନ୍ତି ଶ୍ରୀଧର ମହାରାଜ ମୋତେ ସନ୍ନ୍ୟାସ ଦିଅ, ମୋ ଗୁରୁଦେବ ମୋତେ ଡ୍ରିମ୍ରେ ଆସୁଛନ୍ତି, କଲିକତାରେ ଥିଲାବେଳେ ପ୍ରଭୁପାଦ ତାଙ୍କୁ ଭକ୍ତିଆ ଠାକୁର ତାଙ୍କୁ ଡ୍ରିମ୍ରେ ଆସୁଥିଲେ, ତୁମେ ଘର ଛାଡ଼, ତୁମେ ଘର ଛାଡ଼, ମୁଁ ସନ୍ନ୍ୟାସ ନିଅ, କେହି ତ୍ୟାଗ ଆଶ୍ରମ ଭଗବତ ପ୍ରେରଣା ବିନା ଗ୍ରହଣ କରେ ନା। ଆମେମାନେ ସଂସାର ପ୍ରୋବ୍ଲେମ୍ ପଡ଼ିକି ପଳେଇ ଆସୁଛେ, ଠିକ ଅଛି, ଏଇଟା ବହୁତ ଭାଗ୍ୟ, ସଂସାର ବିରକ୍ତ ହେବା ଗୋଟେ ବହୁତ ବଡ଼ ଭାଗ୍ୟ, କିନ୍ତୁ କୃଷ୍ଣ ଯଦି ନ ବୁଝିପାରିବା ଆହୁରି ଅସୁବିଧା ହେଇଯିବ। କିନ୍ତୁ ଯେମିତି ଗୁରୁଦେବ ଘରେ ଛାଡ଼ିଥିଲେ, ଗୋପାଳ ତାଙ୍କୁ କହୁଥିଲେ ତୁମେ ସନ୍ନ୍ୟାସ ନିଅ, ପ୍ରଭୁପାଦଙ୍କୁ 3 ବାର କି ତାଠୁ ଅଧିକ ଠାକୁର ଆସିଛନ୍ତି, ସେ ଯେତେବେଳେ ରିକ୍ୱେଷ୍ଟ କରୁଛନ୍ତି ଶ୍ରୀଧର ମହାରାଜଙ୍କୁ, ସିଧା ମାନେ ତୁମେ ତାଙ୍କ ଗୃହସ୍ଥ ଅଛ, ତୁମର କେମିକାଲ ଫ୍ୟାକ୍ଟ୍ରି ଅଛି, ମହାରାଜ ଡରୁଥିଲେ ଇଏ କ'ଣ ହଠାତ୍ ଗୋଟେ ସନ୍ନ୍ୟାସ ନେଇଯିବେ, କ'ଣ କଣ୍ଟିନ୍ୟୁ କରିପାରିବେ, କିନ୍ତୁ ପ୍ରଭୁପାଦ କହିଲେ ମୋ ଗୁରୁଦେବ ଇନ୍ଷ୍ଟ୍ରକ୍ସନ୍ ଦେଇଛନ୍ତି, କିନ୍ତୁ କେଶବ ମହାରାଜ କହୁଥିଲେ, ସେ ତାଙ୍କୁ କହିଥିଲେ ଅଭୟ ତୁମେ ଚାହୁଁଛ ପ୍ରଚାର କରିବା ପାଇଁ, ଅନ୍ଲେସ୍ ୟୁ ବିକମ୍ ସନ୍ନ୍ୟାସୀ, ନୂଆ 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 ଇୟର୍ ନୂଆ ନୂଆ ଫଲୋଇଂ, ସେ କହିଲେ ମୁଁ ତ ମିଶନ କହିଛି ମୋତେ କେହି ଦେଉନାହାନ୍ତି ସନ୍ନ୍ୟାସ ଆଇ ୱିଲ୍ ଗିଭ୍ ୟୁ ସନ୍ନ୍ୟାସ ସିଏ ନେଇଥିଲେ ଆଉ ସେ ପ୍ରଥମ ମାର୍କ କରିଥିଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଙ୍କର ଗୋଟେ ଓଡ଼ିଆରେ କଥା ଅଛି ନା ଷଣ୍ଢର ଜନ୍ମରୁ ବେକର ଜଟା ଜାଣିଛନ୍ତି ନା ବର୍ତ୍ତମାନ ଷଣ୍ଢ ଗୁଡ଼ା ଷଣ୍ଢ ନୁହନ୍ତି ପିଲାକୁ ପଛରେ ବସନ୍ତି ବର୍ତ୍ତମାନ ଯେଉଁ ଷଣ୍ଢ ସେଇଟା ଅଣ୍ଡିଆ ଗୁଡ଼ାକୁ ଷଣ୍ଢ କରୁଛନ୍ତି କାହିଁ ଜଟା ନାହିଁ ଷଣ୍ଢ ଗୋଟେ ମା ପେଟରୁ ଜଟ ନେଇ ତିଆରି ଭଗବାନଙ୍କର ଯେଉଁ ନିଜ ଲୋକ ସେମାନଙ୍କର ସ୍ୱରୂପ ଶକ୍ତି ବୃତ୍ତିଟା ଥାଏ ସେଥିରୁ ସେ କେତେ ତଳକୁ ଆସିବେନି ଆମର ମାୟା ବୃତ୍ତିରୁ ଆମେ ସ୍ୱରୂପ ଶକ୍ତି ବୃତ୍ତିକୁ ଯିବା ପାଇଁ ଚେଷ୍ଟା କରୁ ତା ଭିତରେ ଅବଷ୍ଟାକିଲ ହେଉଛି ଆମର ସେନ୍ସେସ ମାଇଣ୍ଡ ଆମ ଲାଇଫ ଷ୍ଟାଇଲ ଆମେ ରହିଛେ ମାୟାରେ କରୁଛେ ଭକ୍ତି ଏଟା ସବୁବେଳେ ମନେ ରଖିବା ଦରକାର ପ୍ରଭୁପାଦ ଜଣେ ପ୍ରଶ୍ନ କଲେ ନା ପ୍ରଭୁପାଦ ସେ ଫଲ ଡାଉନ୍ ହେଇଗଲେ ପ୍ରଭୁପାଦ ୟୁ ଆର୍ ଅଲୱେଜ୍ ଇନ୍ ମାୟା ସମଟାଇମ୍ସ ଇନ୍ କୃଷ୍ଣ କନସିୟସନେସ୍ ବିଶ୍ୱର ଏଭଳି ଗୋଟେ ଉତ୍ତର ନାହିଁ ଯାହା ପ୍ରଭୁପାଦ ଦେଇନାହାନ୍ତି ଆପଣ ସ୍କୁଟିନାଇଜରେ ପଢ଼ନ୍ତୁ ଜାଣିପାରିବେ ଆମେ ମାୟାରେ ରହିକି ଭକ୍ତି କରୁଛେ ଏଇଟା ମନେ ରଖିବାକୁ ପଡ଼ିବ ସେମାନେ ଭକ୍ତିରେ ରହିକି ଏ ମାୟା ଜଗତରେ କିଛି କାର୍ଯ୍ୟ କରନ୍ତି ଦ୍ୟାଟ୍ ଇଜ୍ ଡିଫରେଣ୍ଟ ମାୟା ଜଗତରେ ଯେଉଁ ପ୍ରଚାର କରନ୍ତି ଯାହା କିଛି କରନ୍ତି ସେ ଭକ୍ତି ବୃତ୍ତିଟାକୁ ସେମାନେ ହରାନ୍ତିନି କାରଣ ସେ ଜନ୍ମରୁ ଭଗବାନଙ୍କୁ ଶକ୍ତି ନେଇକି ଆସିଛନ୍ତି ସେତେବେଳେ ହାରମୋନିଷ୍ଟ ପତ୍ରିକାରେ ପ୍ରଭାତ କହୁଛନ୍ତି ମୁଁ ଯେତେବେଳେ ପ୍ରଥମେ ଗୋବର୍ଦ୍ଧନ ପରିକ୍ରମା ହେଉଥିଲା ମୋର ଗୁରୁଦେବ ଆସିଥିଲେ ସେଠି ପ୍ରଭାତ ଗୁରୁ ମହାରାଜ କହିଲେ ମୋତେ ବହୁତ ଲୋକ କହିଲେ ଅଭୟ ବାବୁ କାରଣ ପ୍ରଭାତ ବହୁତ 22 ବର୍ଷ ଥିଲେ ତାଙ୍କ ଭଗବାନ ଏଇସବୁ ୱାର୍ଡ ଲଗେଇ ହେବନି ସମସ୍ତେ ହେଲ୍ପଫୁଲ୍ ଥିଲେ ଭାଇ ସବୁ ବୈଷ୍ଣବମାନଙ୍କୁ ଡାକୁଥିଲେ ରୁମ୍ ସେୟାର କରୁଥିଲେ ମୋ ପାଖରୁ ରୁହ ଭଗବାନଙ୍କ ଲୋକ ନା ସେ ବହୁତ ଭଲ ପାଉଥିଲେ ବୈଷ୍ଣବମାନଙ୍କୁ ସବୁ ବୈଷ୍ଣବମାନଙ୍କୁ ଇନଭାଇଟ୍ କରୁଥିଲେ ଆଶା ଆସାମ ଗୁରୁମାଜ ଆସିଛନ୍ତି କହିଲେ ଦେଖିବା କ'ଣ ଗୋଟେ ପରିକ୍ରମା ଅଛି ଦେଖିବା ଗୋବର୍ଦ୍ଧନ ପରିକ୍ରମା ପ୍ରଥମ ଥର ପାଇଁ ଆସିଥିଲି ସେ ଫଟୋ ବି ଦେଇଛନ୍ତି ସେ ବହିରେ ସମସ୍ତ ପରିକ୍ରମାରେ ବ୍ୟସ୍ତ କିନ୍ତୁ ପ୍ରଭୁପାଦ ଖବର ପାଇଲେ ଯେ ଗୁରୁଦେବ ମଥୁରାରେ ଯାଇ କଥା ଦେବେ ସମସ୍ତ ପରିକ୍ରମା କରୁଛନ୍ତି କେହି ଛାଡ଼ିକି ଯିବେନି ପ୍ରଭୁପାଦ କହିଲେ ମୋର ସୋ ସାଇଟ୍ସ ଏ ତଥାକଥିତ ମୋର ଦୃଶ୍ୟ ଦେଖିବା ଆବଶ୍ୟକ ନାହିଁ ସେ ସାଧୁ କ'ଣ କହୁଛନ୍ତି ଟିକେ ଶୁଣି ପ୍ରଭୁପାଦ ସିଧା ଟାଙ୍ଗାରେ ବସିକି ମଥୁରା ଗଲେ କି ସମସ୍ତ ପରିକ୍ରମା କରନ୍ତି ଗୋବର୍ଦ୍ଧନ ସାଧୁଙ୍କର ଯେଉଁ ଦୃଷ୍ଟିପଥକୁ ଆସିବା ଜୀବନର ଗୋଟେ ସଫଳତା ତାଙ୍କର ଯାହାକୁ ଆଇ ସାଇଡ଼ରେ ରହିବା ଭିଜନରେ ରହିବା ଭକ୍ତିଜାନ ସେ ଠାକୁର ପ୍ରଥମରୁ ପ୍ରଭୁପାଦଙ୍କ ଉପରେ ଯେମିତି ଲେନ୍ସ ପକାନ୍ତି ସେ ଦକ୍ଷିଣ ସେଇଠି ଦୀକ୍ଷା ନେଲେ ତାର ପରେ ଆଉ ଯେତେବେଳେ ଭକ୍ତିଜାନ ଠାକୁର ଦେଖନ୍ତି ବ୍ୟାସ ପୂଜାରେ ପ୍ରଭୁପାଦ ଆର୍ଟିକିଲ୍ ଲେଖନ୍ତି ଏତେ ସୁନ୍ଦର ଆର୍ଟିକିଲ୍ ଲେଖନ୍ତି ଭକ୍ତିଜାନ ଠାକୁର ଥରେ କହିଲେ ଅଭୟ ବାବୁଙ୍କୁ କୁହ ମୋର ହାରମୋନିଷ୍ଟ ହାରମୋନିଷ୍ଟ ଆପଣ ପଢ଼ିବା ଦରକାର ସେ ଇଂଲିଶ ୱାର୍ଡ଼ ବୁଝିବା କଷ୍ଟ ମୋ ପାଖରେ ଅଛି ମୁଁ ବୁଝିବି ପାରୁନି କେତେ ଡିକ୍ସନାରୀ ଭଲ କରିବ ହାରମୋନିଷ୍ଟରେ ସ୍ୱାମୀ ଅଭୟଙ୍କୁ କୁହ ସେ ଲେଖିକି ଦେବେ ପ୍ରଭୁପାଦଙ୍କର ଦୁଇଟା ଆର୍ଟିକିଲ୍ ଗୋଟେ ହାରମୋନିଷ୍ଟ ପତ୍ରିକାରେ ପୁରା ଆନ୍ଦୋଳନ ତିଆରି କରିଥିଲା ଦୁଇଟା ଆର୍ଟିକିଲ୍ ଲେଖିଥିଲେ ଦୁଇଟା ପାଠ କରିବି ଚିକେନ୍ ଫିଲୋସଫି ରାମକୃଷ୍ଣ ମିଶନ କାରଣ ବହୁତ ସେମାନେ ପ୍ରମିନେଣ୍ଟ ଥିଲେ ନା ଏବେ ବି ପ୍ରମିନେଣ୍ଟ ଅଛନ୍ତି ଚିକେନ୍ ଖାଉଛନ୍ତି ଚିକେନ୍ ମାରିକି ଖାଉଛନ୍ତି କି ତାଙ୍କ ଫିଲୋସଫି ବିଶ୍ୱ ଗ୍ରହଣ ପ୍ରଭୁପାଦ ଦୁଇଟା ଲେଖିଥିଲେ ଏ ରାମକୃଷ୍ଣ ମିଶନ ଏ ବିବେକାନନ୍ଦଙ୍କ ଉପରେ ଭକ୍ତିଜାନ ଠାକୁର ପଢ଼ିଲେ ଏତେ ଓଭର ପ୍ଲିଜ୍ ହେଇଗଲେ କହିଲେ ମୁଁ ସବୁବେଳେ ରିକ୍ୱେଷ୍ଟ କରୁଛି ତୁମେ କହିଦିଅ ଆସିଷ୍ଟାଣ୍ଟ କହିଲେ ଅଭୟ ସବୁବେଳେ ରାଇଟିଂ ଦେବା ଦରକାର ଆଉ ତା ଲେଖା ଉପରେ କିଏ କରେକ୍ସନ୍ କରିବିନି ତା ଲେଖାରେ କରେକ୍ସନ୍ ମୁଁ ଦେଖିବି କାରଣ ପ୍ରଭୁପାଦଙ୍କର ଯେଉଁ ଆସିଷ୍ଟାଣ୍ଟ ମାନେ ରହୁଥିଲେ ଅଛନ୍ତି ସବୁ ଆସିଷ୍ଟାଣ୍ଟ ମାନେ ମାନେ ଜାଣିଛି ସେମାନେ କରେକ୍ସନ୍ କରୁଥିଲେ ଦେ ଆର୍ ସାଂସ୍କ୍ରିଟ୍ କ୍ଲାସ୍ କିନ୍ତୁ ଠାକୁର କହିଥିଲେ ନାହିଁ ଅଭୟଙ୍କର ଲେଖା ଉପରେ କିଏ ହାତ ଲଗେଇବନି ଯଦି କିଛି ତ୍ରୁଟି ହୁଏ ମୁଁ ଅଭୟଙ୍କୁ କହିବି ପ୍ରଭୁପାଦଙ୍କର ଯେଉଁ ଶକ୍ତି ଗୁରୁ ଶକ୍ତି ପରମ୍ପରାର ଶକ୍ତି ଭଗବାନଙ୍କର ଶକ୍ତି ଆପଣ ଆପଣଙ୍କୁ ଦେଖନ୍ତୁ ଆମେ ଭାରତୀୟ ଲୋକ ଆମ ବାପମା ଭକ୍ତର ଛୁଆ ଭକ୍ତ ହଉନି ଭକ୍ତର ଛୁଆ ମାଳା ଜପ କରେ ତା ବେକର ମାନେ ମାଳା ପକେଇବା ଛାଡ଼ ତା ବେକରେ କାନ୍ଧରେ ହାତ ପକେଇଲେ ମାଳା ଜପ କରୁନି ଆମେରିକାନ ଲୋକମାନେ ସେ ଆଟ୍ରାକ୍ଟ କରିଦେଇଥିଲେ ତାଙ୍କ ପାଖରେ କୃଷ୍ଣ ଥିଲେ ଭଗବାନ ଥିଲେ ଏଇଟା ଛୋଟ ଜିନିଷ ନାହିଁ ଆଉ ସବୁଠୁ ବଡ଼ ମୋତେ ଆଶ୍ଚର୍ଯ୍ୟ ଲାଗେ ଆମର ଇସ୍କନର ସମସ୍ତ ଭକ୍ତଙ୍କର କିଛି ପ୍ଲାନ୍ ଅଛି ବିଶେଷ କରି ଗୃହସ୍ତ ଭକ୍ତମାନଙ୍କର ପ୍ଲାନ୍ ଅଛି ସେଇଟା ରଖିବି ଗୋଟେ ଫ୍ଲାଟ୍ କରିବି ମନ୍ଦିର ପାଖରେ ରହିବି କେମିତି କ'ଣ କରିବି ବଞ୍ଚିବି କାରଣ ମୋତେ ଗୃହସ୍ଥ ଜୀବନ ବହୁତ କଷ୍ଟ ବ୍ରହ୍ମଚାରୀ ବି ଓରିଏଣ୍ଟ ମୁକେଟା ଭଲ ରହି, କିନ୍ତୁ ପ୍ରଭୁପାଦଙ୍କର ଏତେ ଗୋଟେ ଶକ୍ତି ଥିଲା ତାଙ୍କର ଶିଷ୍ୟମାନେ କେବେ ତାଙ୍କ ଭବିଷ୍ୟତ ଚିନ୍ତା କରିନାହିଁ। କେବଳ ପ୍ରଭୁପାଦଙ୍କର ଗୋଟେ ଗୋଟିଏ କଥା କହୁଥିଲେ, ବୁକ୍ସ ଧର ଆଜି ଲଣ୍ଡନ ଯାଅ। ଯେତେବେଳେ ପଠାଉଛନ୍ତି, ମୁଁ ପଢ଼ୁଥିଲି, ଯେତେବେଳେ ପଠାଉଛନ୍ତି କ'ଣ ତାଙ୍କ ନା ଆମର ହରିକେଶ ମହାରାଜଙ୍କୁ ୟୁରୋପ, ଏଣେ ଭବାନନ୍ଦ ସ୍ୱାମୀ ମହାରାଜଙ୍କୁ ପଠାଉଛନ୍ତି ଆଫ୍ରିକା। ଆଫ୍ରିକା ଭାରି ଡେଞ୍ଜର ଜାଗା, ସେତେବେଳେକାର ଆଫ୍ରିକା, ଏବେକାର ଆଫ୍ରିକା ତ ପଶି କରିବେନି ଆପଣ, ମ୍ୟାକ୍ସିମମ୍ ଟାଇମ୍ ଚୋରି ଡକା। ଭବାନନ୍ଦ ସ୍ୱାମୀ ଡରୁଥିଲେ, ଯିବି ଏଠି କିଏ ଶୁଣିବ, ମୁଁ ଏକୁଟିଆ ଫରେନର୍କୁ ସେମାନେ ବେଶୀ ଘୃଣା କରନ୍ତି, କାରଣ ସେତେବେଳେ ବର୍ଣ୍ଣ ଭେଦ ଥିଲା। ପ୍ରଭୁପାଦ କହୁଛନ୍ତି ଦେଖ, ଆଉ ଜଣେ କାହାକୁ ଲେଟର ଲେଖିଛନ୍ତି, ସେ ଫେଟ ବି ଏବେ ପଢ଼ୁଛନ୍ତି ଜାପାନୀ, ଜାପାନ ଯାଇଛନ୍ତି, ସେ ଲେଖୁଛନ୍ତି ପ୍ରଭୁପାଦ ଏଠି ପିଚିଂ କରିହେବନି, ଜାପାନ ଲୋକମାନେ ବହୁତ ଫ୍ୟାମିଲି ଆଟାଚ ପର୍ସନ, ସେମାନେ ଲାଙ୍ଗୁଏଜ୍ ବୁଝୁନାହାନ୍ତି। ପ୍ରଭୁପାଦ କହିଲେ, ମୁଁ ଯେତେବେଳେ ତୁମ ଦେଶକୁ ଆସିଥିଲି, ମୁଁ ଗୋଟେ ଫରେନର, ମୁଁ ତୁମ ଦେଶକୁ ଆସିଥିଲି, ମୁଁ ତୁମ ଦେଶର ଫରେନର, ତୁମେମାନେ ମୋ ଲାଙ୍ଗୁଏଜ୍ ବୁଝ ନା, ମୁଁ ଷଡ଼ଗ ସ୍ୱଷ୍ଟ ଗାଉଥିଲି, ହରେ କୃଷ୍ଣ ମହାମନ୍ତ୍ର କରୁଥିଲି, ନମଃ ବିଷ୍ଣୁପଦାୟ ଭକ୍ତି ସିଦ୍ଧାନ୍ତ ବୁଝୁଥିଲ କି? ପ୍ରଭୁପାଦ କହୁଛନ୍ତି, ଆମେ ଲୋକମାନଙ୍କ ପାଇଁ କରୁନା, ଆମେ କୃଷ୍ଣ ପାଇଁ କରୁଛେ, ସିମ୍ପଲି ତୁମେ ବସି କୀର୍ତ୍ତନ କର। ମୁଁ ଯେତେବେଳେ ଆସିଥିଲି ହଳେ କର୍ତ୍ତାଳ ଧରି ଆସି, ମୁଁ ସିମ୍ପଲି କୀର୍ତ୍ତନ କରି, କୃଷ୍ଣ ଶୁଣିଲେ ତୁମକୁ ପଠେଇଲେ। ପ୍ରଭୁପାଦ ଆମେରିକା ଲୋକମାନେ ଏ କଥା କହୁଥିଲେ, ଆଉ ନ୍ୟୁ ମ୍ୟାରିଡ୍ କପୁଲ ମାନଙ୍କୁ, ତାଙ୍କର ଗୋଟିଏ ଥିଲା ବ୍ରହ୍ମଚାରୀ ଭଳିଆ ବ୍ୟୟ, ଆଉ କିଛି ନଥିଲା। ଆଉ ପ୍ରଭୁପାଦ ବୁକ୍ସ, ଆଉ ରହୁଥିଲେ କେଉଁଠି ମନ୍ଦିରରେ, ସ୍ୱାମୀ ରହୁଥିଲା ବ୍ରହ୍ମଚାରିଣୀ ଆଶ୍ରମରେ, ବ୍ରହ୍ମଚାରୀ ଆଶ୍ରମରେ, ସ୍ତ୍ରୀ ରହୁଥିଲା ବ୍ରହ୍ମଚାରିଣୀ ଆଶ୍ରମରେ। ସକାଳୁ ବାହାରିବ, ବୃଷ୍ଟି ଡିଷ୍ଟ୍ରିବ୍ୟୁସନ କରିବାକୁ ଯିବେ, ଆସିକି ରହିବେ, ପକେଟ୍ ମନି ଜିରୋ। ଏହି ପ୍ରଭୁପାଦଙ୍କ ଶକ୍ତି। ଆଉ ଆଜି ଆମେ ହଜାର ଲକ୍ଷ ଲକ୍ଷ ଭକ୍ତ, ସମସ୍ତଙ୍କର ଯୋଜନା, ମୁଁ ଭଜନ କେଉଁଠି କରିବି, ବୃନ୍ଦାବନ କରିବି, ମାୟପୁର କରିବି, ପୁରୀରେ କରିବି, ମୋର ପ୍ଲାନ୍ ସବୁ ପ୍ଲାନ୍ ହେଇଗଲାଣି, ସାଧୁ ପାଇଁ କିଛି ପ୍ଲାନ୍ ନାହିଁ। ଜୀବନର ସଫଳତା ଏମିତି ମିଳେ ନା, ବହୁତ ସିକ୍ରେଟ ପଏଣ୍ଟ। ଜୀବନରେ କେବେ ସଫଳତା କାହାକୁ ମିଳେ ନା, ଯିଏ ଗୁରୁକୃଷ୍ଣଙ୍କ ପାଇଁ କିଛି କରିଛନ୍ତି, ଗୁରୁଦେବ ସଫଳ କୁହନ୍ତି, ଯିଏ ଏତେ ଦାୟିତ୍ୱ ନେବ, ଯିଏ ଏତେ ଗୁରୁକୃଷ୍ଣ ପାଇଁ କାର୍ଯ୍ୟ କରିବ, ସିଏ କୃପା ପାଇବ। କୃପାଟା ତୁମକୁ ଏମିତି ମିଳିଯିବନି, କୃପା ଏଭଳି ଜିନିଷ ନୁହେଁ। ତୁମେ କେତେ ଟାସ୍କ ନେଉଛ, ତୁମର ହୃଦୟଟା କେତେ, ଡୋଣ୍ଟ ବି ଏ ଇଜି ଗୋଇଙ୍ଗ ପର୍ସନ। ସେଥିପାଇଁ ପ୍ରଭୁପାଦ ଆଜି କହୁଥିଲେ ନା, ଏ ତିନିଟା ଜିନିଷ ସମସ୍ତେ ଜାଣୁଛନ୍ତି, କିଶୋର ବୈଷ୍ଣବ ନେମ୍ ଫେମ୍ ପ୍ରେଷ୍ଟିଜ୍ ଆଣ୍ଡ ଆଡ୍ରେସନ୍, ମୋତେ ଲୋକ ଜାଣନ୍ତୁ। ଦେଖନ୍ତୁ ଏଇ ଗୋଟେ ୟୁଟ୍ୟୁବ୍ ଯୋଗ ଚାଲିଲା, ହଜାର ହଜାର ଲୋକ ମୋତେ ଜାଣନ୍ତୁ। ଷ୍ଟପ୍ ଅଲ୍ ଦିସ୍ ଥିଙ୍ଗ୍ସ, ଫାଷ୍ଟ ୟୁ ହାଭ୍ ଟୁ ରିଡ୍ ପ୍ରଭୁପାଦ ବୁକ୍ସ, ପ୍ରଭୁପାଦଙ୍କ ଗ୍ରନ୍ଥ ପଢ଼ାବ, ପ୍ରଭୁପାଦଙ୍କ ପ୍ରିନ୍ସିପଲ୍ ରହ, କାହାର କଥା ବି ଶୁଣିବା ଦରକାର ନାହିଁ। ଅନ୍ଲେସ୍ ୟୁ ଆର୍ କନ୍ଭିନ୍ସ ଦ୍ୟାଟ୍ ପ୍ରଭୁପାଦ ଇଜ୍ ଏ ପିଓର ଡିଭୋଟିଜ୍, ହିଜ୍ ଫିଲୋସଫି ଇଜ୍ ଆବ୍ସୋଲ୍ୟୁଟ୍ ନେସେସରି ଇନ୍ ମାଇ ଲାଇଫ୍, ତୁ ପଢ଼ନି। ଆଉ ଯାହା କଥା ଶୁଣି ତୁମେ ଭଟକିବ, କାହିଁକି ମନେ ରଖ, ଜଳଟା ସ୍ୱାଦ ହୁଏ ପାତ୍ର ଜଳ, ବୁଝିପାରୁଛନ୍ତି, ତମ୍ବା ପାତ୍ର ଜଳ, ମାଟି ପାତ୍ର ଜଳ, ସୁନା ପାତ୍ରରେ ଜଳ, ରୂପା ପାତ୍ରରେ ଜଳ, ଜଳର ଟେଷ୍ଟ ଅଲଗା, ସମାନ ଜଳ ଭରି କରିବେ, ସେ ଟେଷ୍ଟ ଅଲଗା ହେଇଯାଉଛି, କାହିଁକି ଅଲଗା ହେଇଯାଉଛି, ତାର ପାତ୍ରର ଗୁଣ ରହିଛି, ଜଳଟି ପରିବର୍ତ୍ତନ ହେଇଯାଉଛି। ସେଭଳି ଜ୍ଞାନଟା, ନଲେଜଟା ପାତ୍ର ହିସାବରେ ପରିବର୍ତ୍ତନ ହେଇଯାଏ, ସେଟା ଇନ୍ଫ୍ଲୁଏନ୍ସ ପକେଇବ। ଆମର ସ୍ୱର୍ଣ୍ଣ ଜଳ ଦରକାର, ଭାରତ ଓଡ଼ିଶାର ଲୋକମାନେ ଦେଖିବେ, ଇଣ୍ଡିଆର ଲୋକ, ଭାରତୀୟ ଲୋକ ଜାଣନ୍ତି, ଓଡ଼ିଶାର ଲୋକମାନେ ସୁନା ମଧ୍ୟ ପିନ୍ଧନ୍ତି, କେଉଁ ମାତ୍ର ପିନ୍ଧନ୍ତି, ପୁରୁଷ ଲୋକମାନେ ସେଥିରେ ମୁଦି ଦିଆଯିବ ଜୋଇଁକି, ସ୍ୱର୍ଣ୍ଣ ଡାଣ ହାତରେ ପିନ୍ଧିବେ, କାହିଁକି ସେଟା ଟ୍ରଷ୍ଟ କରିବା ଦରକାର ଅଛି, ଏଇଟା ଗୋଟେ ସାଇନ୍ସ। ସ୍ୱର୍ଣ୍ଣଟା ଯେତେବେଳେ ଜିଭକୁ ଯିବ, ଡାଇଜେସନ୍ ପାୱାର ବଢ଼ାଏ। ମା ମାନେ କାହିଁକି ନାକରେ କାନରେ ପିନ୍ଧନ୍ତି, ତାର ସାଇନ୍ସ ଅଛି, ଆପଣ ପଢ଼ିଲେ ଆମେ ଜାଣିନାହାନ୍ତି। ସ୍ୱର୍ଣ୍ଣର ଗୁଣ ରହିଛି, ସେ ପାତ୍ରତାକୁ ପରିବର୍ତ୍ତନ କରୁଛି, ସେଭଳି ଯାହାର ଯେତିକି ପାତ୍ରତା, ଯାହାର ଯେତିକି ଅଧିକାର, ତାର ଜ୍ଞାନ ସେଭଳି। ୱେଭ୍ ଟକିଂ, ୱେଭ୍ ପ୍ରିଚିଂ, ୱେଭ୍ ରିପ୍ରେଜେଣ୍ଟେସନ୍, ଦ୍ୟାଟ୍ ଇଜ୍ ମେ ବି ଡିଫରେଣ୍ଟ। ସେ କେମିତି ପ୍ରେଜେଣ୍ଟ କରୁଛି, ଇଟିଂ, ସ୍ଲିପିଂ, ମେଟିଂ, ଡିପେଣ୍ଡିଂ, ଆହାର, ନିଦ୍ରା, ଭୟ ମଥୁନଙ୍କୁ, ଆପଣମାନେ 150 ଭକ୍ତ ଅଛନ୍ତି, ସମସ୍ତଙ୍କୁ କହିବି କୁହ, ସମସ୍ତେ ଅଲଗା ଅଲଗା ପ୍ରେଜେଣ୍ଟେସନ୍ କରିଦେବେ, ବଢ଼ିଆ ଲାଗିବ, 150ଟା ନୂଆ ଫିଲୋସଫି ଆପଣ ପାଇଯିବେ। ବଟ୍ ଦ୍ୟାଟ୍ ଇଜ୍ ନଟ୍ ଫ୍ୟାକ୍ଟ। ଆମେ ତାକୁ ପ୍ରେଜେଣ୍ଟ କରୁଛେ ଇଟିଂ, ସ୍ଲିପିଂ, ମେଟିଂ, ଡିପେଣ୍ଡିଂ, କିନ୍ତୁ ଖାଇଲା ବେଳେ ଇଟିଂ, ସ୍ଲିପିଂ, ମେଟିଂ, ଡିପେଣ୍ଡିଂ ସବୁ ଭୁଲିଯାଉଛି। ଇଟିଂ, ସ୍ଲିପିଂ ଅଧିକା ଭୋଜନ କରିବା ଉଚିତ ନୁହେଁ, ଯୁକ୍ତ ଆହାର, କିନ୍ତୁ ଆହାର କଲାବେଳେ ଯୁକ୍ତ ଆହାର ବୁଦ୍ଧି ରହୁଛି କି? ଅଧିକ ପ୍ରିଚିଂ କଲାବେଳେ କହିବା ସ୍ଲିପିଂ, ଅଧିକା ଶୋଇବା ଉଚିତ ନୁହେଁ, କିନ୍ତୁ ମଙ୍ଗଳାରତୀ ଆସିଲା ବେଳକୁ ବେଲ୍ ବାଜିଲା ବେଳକୁ ଉଠୁନାହୁଁ। ପାତ୍ରତା କ'ଣ ଆମର, ପାତ୍ରତା କ'ଣ, ପାତ୍ରତା ହେଉଛି ଇମ୍ପୋର୍ଟାଣ୍ଟ। ଆଉ ସେଇଟା ସେ ତିଆରି କରିପାରନ୍ତି। ଅଧିକାରର ପରିବର୍ତ୍ତନ କେବେ ଜୀବନ ହୁଏ ନା, ମହାନ୍ତ ଗୁରୁମାନଙ୍କର କୃପା ଗୋଟେ ଜୀବନ ଅଧିକାରକୁ ପରିବର୍ତ୍ତନ କରେ। ଆଉ ଅଧିକାର ନହେଲେ ତୁମେ ଯେତେ ଉଚ୍ଚ ସ୍ଥାନକୁ ଗଲେ, ଅର୍ଜୁନ ଯେମିତି ଯାଉଥିଲୁ ସନ୍ନ୍ୟାସୀ ହେବି, ଭଗବାନ ସବୁଥିରୁ କଣ୍ଟେମ୍ପ୍ଟ କଲେ ନା, ଏଟା ତୁମର ଅଧିକାର, ତୁମ କର୍ମାଧିକାରଟା। ଆଉ ଗୁରୁଦେବ ଆମକୁ କହିଛନ୍ତି, ଆମ ଆଖି ଦେଖି ଦେଇଯାଇଛନ୍ତି, କାରଣ ସେ ପ୍ରଭୁବାବୁ ଚିହ୍ନିଛନ୍ତି। ଆମେ କେହି ବି ଆମକୁ ପରାସ୍ତ କରିପାରିବେନି ଫିଲୋସଫିକାଲି, ଗୋଟେ 100%। ଆମେ ସାଧୁଙ୍କୁ ତୁ ଶୁଣିଛୁ, ୟୁ କ୍ୟାନ୍ ନଟ୍ ବାୟସ୍ ଅସ୍। ତୁମେ ହଜାର ଫିଲୋସଫି କୁହ, ହଜାର ତୁମର ଭିୟର୍ ହୁଅନ୍ତୁ, ୟୁ କ୍ୟାନ୍ ଡିଫିଟ୍ ଅସ୍, ବିକଜ୍ ତୁମ ଅଧିକାରଟା ତୁମେ ଜାଣିନ। ଗୁରୁଦେବ କୁହନ୍ତି 99% କଳିଯୁଗରେ ପରଫର୍ମ ଭଜନ ମୋ ଗୁରୁଦେବ, ମୋ ଗୁରୁଦେବ ସେଥିପାଇଁ ବୁକ୍ ଡିସିସନ୍ ଲାଇଫ୍ ମେମ୍ବରସିପ୍। ଆମେ ସ୍ୱୀକୃତିଟା ଆପଣଙ୍କ ଦେଲା ନାହିଁ, ଆପଣ ମନ କେମିତି ଭଜନ ରହିବ? ଆପଣ କେଜଣ ଆସିବେ ମୋ କତିକି ଆସୁଛନ୍ତି, ମୁଁ ଆପଣ ଖାଇବାକୁ ଦେବି, ରୋଷେଇ କରି ଖାଇବାକୁ ଦେବି, ଆସିଲେ ଭଜନ କରିବେ, ମୋବାଇଲ ଛାଡ଼ିବେ ଭଜନ କରିବେ, କିଛି କରିବେନି। ଆଉ ଗୁରୁ ପୂଜା କରିବେ, ଆସ କେଜଣ ଭଜନ କରିବେ, କରିଦେବେ ଭଜନ ମାସେ, ମୁଣ୍ଡ କାମ କରିବେନି, ତୁମ ସ୍ୱୀକୃତି ନାହିଁ। ସ୍ୱଳ୍ପ ପୂର୍ଣ୍ଣମତା ଆମର ଆଜନ ବିଶ୍ୱାସ ନହିବ ଯାଏ ଏତେ ଭୋଜନ କରିପାରିବନି, କର୍ମାଧିକାରୀ ତୁମେ, ସେଥିପାଇଁ କୃଷ୍ଣଙ୍କ ପାଇଁ କର୍ମ କର। ସେ ଯୁଗାଚାର୍ଯ୍ୟ ଆଉ ଗୁରୁଦେବ ଆମକୁ ଗୋଟିଏ ଦିନ ଛାଡ଼ୁ ନଥିଲେ, ଏବେ ତ ବ୍ରହ୍ମଚାରୀ ମୁଁ କ'ଣ ଟାୟାର୍ଡ ହେଇଗଲି, ଗୋଟିଏ ଦିନ ଆଗରୁ ଆସିଲେ ପଚାରେ କାହିଁକି ଆସିଲ, ଯାଅ, କାରଣ ସ୍ୱୀକୃତିରେ ପାଇବା ନା, ସାଧୁଙ୍କର କୃପାଟା ପାଇଲେ ଅଧିକାର ପରିବର୍ତ୍ତନ ହେବ। ତୁମେ କେତେ ପଢା, କେତେ ଭଜନ କର, ତୁମେ ପ୍ରାକୃତ ଭୂମିକାରେ କରୁଛ, ଘୁରି ଫେରିକି ପୁଣି ସେଠିକି ପଳେଇ ଆସିବ, ସେ ବିଷୟକୁ ପଳେଇ ଆସିବ। ଆଉ ବିଷୟକୁ ଆସିବା ଭିତରେ ତିନିଟା ଜିନିଷକୁ ଆସିବ, ମନେ ରଖ, ମନ ତୁମେ କିସେର ବୈଷ୍ଣବ ପ୍ରଭୁପତ, କେତେ ସୁନ୍ଦର ଏଇ ତିନିଟା ଜିନିଷ ବିଷୟରେ ସମସ୍ତେ ଜାଣୁଛନ୍ତି। କ'ଣ ପ୍ରତିଷ୍ଠାରତରେ ନିର୍ଜନର ଘରେ, ପ୍ରତିଷ୍ଠାର ଘରେ ନିର୍ଜନରତରେ ତବ ହରିନାମ କେବଳ କର୍ତ୍ତବ୍ୟ। ଆମେ ସମସ୍ତେ ଚାହୁଁଛେ, ଲୋକ ମୋତେ କୁହନ୍ତି ଗୋଟେ ଭଲ ଡିଭୋଟି, ମହାରାଜ ଗୋଟେ ବହୁତ ସୁନ୍ଦର ଟିଚର, ସେ ଗୋଟେ ଭଲ ଡିଭୋଟି, ଏଇଟା ଆମର ଲକ୍ଷ୍ୟ। ଆମର ଆୱାର ଆକ୍ଟିଭିଟିଜ୍ ବେଷ୍ଟ ଅନ୍ ନେମ୍ ଫେମ୍ ପ୍ରେଷ୍ଟିଜ୍ ଆଣ୍ଡ ଆଡ୍ରେସନ୍। ଆମେ ମାୟାରୁ ମୁକ୍ତ ନୁହେଁ, ସେଥିପାଇଁ ଅଧିକାରଟାକୁ ପରିବର୍ତ୍ତନ କରିବାକୁ ହେଲେ ପ୍ରଭୁପାଦ ସେ ଜିନିଷଟା କହିଛନ୍ତି। ପ୍ରଭୁପାଦ ସେଟା କହୁଥିଲେ, ଆପଣ ପଢ଼ନ୍ତୁ, ପ୍ରଭୁପାଦ ଜିନିଷକୁ ପଢ଼ିବା ଦରକାର। ଆଉ ବର୍ତ୍ତମାନ ଆବସଲ୍ୟୁଟଲି ନେସେସରି ଟୁ ପ୍ରିଚ୍ ଆବାଉଟ୍ ପ୍ରଭୁପାଦ ଫିଲୋସଫି, କାରଣ ମୁଁ କେତେବେଳେ ପିଚିଂ କରୁଥିଲି, ଲୋକମାନେ ପ୍ରଭୁପାଦ ଜାଣିନଥିଲେ। ଆମେ ସବୁ ବିଭିନ୍ନ ନୀତି, ବିଭିନ୍ନ ପୁରାଣ ଜିନିଷ କଥା କହୁଥିଲୁ, ଦ୍ୟାଟ୍ ଇଜ୍ ନଟ୍ ନେସେସରି ନା। ବର୍ତ୍ତମାନ ଇସ୍କନ୍ରେ ବହୁତ ଭକ୍ତ ହେଇଗଲେଣି, ଦେ ହାଭ୍ ଟୁ ନୋ ଦି ଫିଲୋସଫି ଅଫ୍ ପ୍ରଭୁପାଦ। ସେତେବେଳେ ବାହାର ଲୋକଙ୍କୁ ଆମେ ଷ୍ଟୋରି କଥା କହିବା, କିନ୍ତୁ ଇସ୍କନ୍ ଭକ୍ତ ପ୍ରଭୁପାଦ ଜାଣିବା ଦରକାର, ଅଥବା ସେ ମିସ୍କା ଆଇଡ଼ିଆରେ ସେ କହିବେ ବ୍ରଜର ସେ ବାବା ଭଜନ କରୁଛନ୍ତି, ସେ ବଡ଼, ସେ ଏଇଆ ବଡ଼, ସେ ତା ବଡ଼, ମୁଁ ଯିବି ଭଜନ କରି, ଭଜନ କରିବା ନାଁରେ ମାୟାର ପଶିବି, ଅଧିକାର ଜାଣିନାହାନ୍ତି ନା। କିଏ କଥା ଗୋଟେ କହୁଥିଲେ, ପ୍ରଭୁପାଦ ସୁନ୍ଦର କଥାଟା କହୁଥିଲେ, ବୃନ୍ଦାବନରେ, ବୃନ୍ଦାବନ ଯେତେବେଳେ ପ୍ରଭୁପାଦ ରହୁଥିଲେ, ତାଙ୍କ ବଡ଼ ବ୍ରଦର କଥା କହୁଛନ୍ତି ପ୍ରଭୁପାଦ, ସେ କହିଲେ ମୋ ଗଡ଼ ବ୍ରଦର, ମୋ ଗୁରୁଦେବ ପ୍ରଥମେ ତାଙ୍କୁ ହେଡ୍ସ କରିବି। ପ୍ରଭୁପାଦ ବହୁତ ପକ୍କା ଲୋକ, କିନ୍ତୁ ସମସ୍ତେ ଭାରତବର୍ଷ ସେ ଗୋଟେ ବହୁତ ବଡ଼ ଷ୍ଟଲାର୍ଟ ଥିଲେ। କିନ୍ତୁ ପ୍ରଭୁପାଦ କହିଛନ୍ତି, ମୁଁ ରିମାର୍କ ଦିସ୍ ଗାଏ, ପ୍ରଭୁପାଦ ନେମ୍ ଦିସ୍ ଗାଏ ଫ୍ରମ୍ ବିଗିନିଂ ମାଇ ଗୁରୁ ମହାରାଜ ଅଲୱେଜ୍ ହ୍ୟାଡ୍ ଇଟ୍। ସେ କ'ଣ କଲେ, ବୃନ୍ଦାବନରେ ରହିଲେ ସିଭିୟର ଅଷ୍ଟିୟର କଲେ, 4 ବର୍ଷ ପୁରା ଗୁମ୍ଫାରେ ରହିକି ଭଜନ କଲେ। ସେ 4 ବର୍ଷ ଭଜନ ପରେ ରାଧାରାଣୀଙ୍କ ଧାମରେ ସେ ମେଟେରିଆଲ ଇନଭର୍ସିଟି ଖୋଲିଲେ। ପ୍ରଭୁପାଦ କହିଲେ ଏଠି ଏତିକି ହେଲା, ଏତିକି ହେଲା ତାଙ୍କର ଭଜନର ବଳ, ଏତିକି ହେଲା। ତୁମେ ଯେତେ ବଡ଼ କାର୍ଯ୍ୟ କର, ମନେ ରଖ ଅଧିକାର ପରିବର୍ତ୍ତନ ହେଇପାରିବନି, ସବୁ ପ୍ରିନ୍ସିପଲ ଜାଣିଥିବ କିଛି କରିପାରିବନି, ସମସ୍ତଙ୍କୁ ପ୍ରିଚିଂ କରିବ ନିଜ କାମରେ କିଛି 5 ପଇସାରେ ଲାଗିବନି, କାରଣ ତୁମ ଅଧିକାର ସେୟା। ଆମେ ଆମେ କିଭଳି ପଣ୍ଡିତ, ଆମେ ସବୁ ଜାଣୁଛେ କରିପାରୁନି, ଭୁଲ କେଉଁଟା ଜାଣିଛେ ଛାଡ଼ିପାରୁନି, ଠିକ କେଉଁଟା ଜାଣିଛେ କରିପାରୁନି। ଆମେ ଏଇ ପଣ୍ଡିତ, ଆମେ ଏଇ ପ୍ରିଚର, ଆମେ ଏଇ ପ୍ରିଚର, ସେଥିପାଇଁ ସବୁବେଳେ ଆମେ ଆଚ୍ଛା ଜଣେ ପ୍ରଶ୍ନ କରିବ, ବୈଷ୍ଣବ ଫିଲୋସଫି ହିସାବରେ ବର୍ତ୍ତମାନର ଯିଏ ଗୁରୁ, ଆଧ୍ୟାତ୍ମିକ ଗୁରୁ, ସେ ହେଲେ ସମସ୍ତ ଗୁରୁ ପରମ୍ପରାର ପ୍ରତିନିଧି, ତାର ଆମେ ପ୍ରଭୁ କେମିତି ଇମ୍ପୋର୍ଟାନ୍ସ କରୁ। ଜଣେ ପ୍ରଶ୍ନ କରେ ତୁମେ କ'ଣ ଭକ୍ତିନାଥ ଠାକୁରଙ୍କ ଏତେ ଇମ୍ପୋର୍ଟାନ୍ସ ଦେଉଛ କି? କାରଣ ଏଇ ଆର୍ଗ୍ୟୁମେଣ୍ଟ ଗୁଡ଼ା ଆସୁଛି ନା ଆମ ପାଖକୁ, ଆପଣ ପାଖକୁ ଆସୁଛନ୍ତି, ଆମ ପାଖକୁ ଆସୁଛି, ଆପଣ ଭାରତ କଥା କହିବେ, ଆପଣ କାହିଁ ପ୍ରମିନେଣ୍ଟ କରୁଛନ୍ତି ପ୍ରଭୁପାଦଙ୍କୁ? ବାହାର ମଠରେ ଲୋକମାନେ ପଚାରୁଛନ୍ତି, ମୁଁ ତାଙ୍କୁ ସବୁବେଳେ ଆନ୍ସର ଦିଏ, ଭାଗବତରେ କ'ଣ ପ୍ରମିନେଣ୍ଟ? ସୁଖଦେବଙ୍କ ସମୟ କାହାକୁ ପ୍ରମିନେଣ୍ଟ କରିଛନ୍ତି? କାହାକୁ ପ୍ରମିନେଣ୍ଟ କରିଛନ୍ତି କହିଲେ ଦେଖିବା, କାହାକୁ? କୃଷ୍ଣଙ୍କୁ। ଆରେ ସୁଖଦେବ ଯେତେବେଳେ ପ୍ରବଚନ ଦେଉଛନ୍ତି, ସେ ରେଫର କରୁଛନ୍ତି, ଦେଖ ତୁମେ ମୋତେ ଯେଉଁ ପ୍ରଶ୍ନ କରୁଛ, ବ୍ରହ୍ମା ସେଟା ନାରଦଙ୍କୁ କହିଥିଲେ, ସେଠି ପ୍ରମିନେଣ୍ଟ କାହା କଲେ? ଭକ୍ତଙ୍କୁ କରୁଛନ୍ତି, ଭକ୍ତର ନଲେଜ, ଭକ୍ତର ଜ୍ଞାନ। ଭାଗବତ ହେଲା ଭକ୍ତ ପ୍ରଧାନ ଗ୍ରନ୍ଥ, ଭଗବାନ ଯେତେବେଳେ ମତ ଦେଲେ, ସେତେବେଳେ ଯଦୁରାଜ ଅବଧୂତ ସମ୍ବାଦ କହୁଛନ୍ତି, ଭଗବାନ ନିଜ ମତ ଦେଉନାହାନ୍ତି ଭାଗବତରେ, ଯେତେବେଳେ ଭଗବାନ ମତ ଦେଇଛନ୍ତି, ଭକ୍ତର ମତ ପରେ ମତ ଦେଇଛନ୍ତି, ପୂର୍ବା ଭଳି ଲୋକର ମତକୁ ଭଗବାନ ଐଲଗିତା କହିସାରିଲା ପରେ କହୁଛନ୍ତି। ଶୁଣୁନ ପୂର୍ବା କ'ଣ କହିଲେ, ପ୍ରିଚର ଏଟା କ୍ୱାଲିଟି, ସେ ସବୁବେଳେ ଚାହିଁବ ଭକ୍ତର ମତଟାକୁ ସ୍ଥାପନ କରିବାକୁ। ପ୍ରଭୁପାଦ କ'ଣ କହୁଛନ୍ତି, ଆଉ ଏଇଟା ବେଷ୍ଟ କ୍ୱାଲିଟି ପ୍ରଭୁପାଦଙ୍କ ଡିଭୋଟି, ପ୍ରଭୁପାଦଙ୍କ ଭକ୍ତ ଶିଷ୍ୟମାନେ। ଆମେ ଜଣେ ପ୍ରଶ୍ନ କରିବା, ଆମେ ଆମର ତ ଗୁରୁ ଅଛନ୍ତି, ଆମେ ପ୍ରଭୁପାଦ କାହିଁକି ଏତେ ଇମ୍ପୋର୍ଟାନ୍ସ ଦେବୁ? ଏଟା ପରମ୍ପରା ସିଷ୍ଟମ ବି ନୁହେଁ, ଆପଣ ଯେତେ ଚାହିଁଲେ ବି ପ୍ରଭୁପାଦ ସହିତ କନେକ୍ଟ ହେଇପାରିବେନି। ମୁଁ ତ ଖୋଲିକି କୁହେ, ମୁଁ ଖୋଲା ଲୋକ ଖୋଲିକି କହୁଛି, ମୋତେ ଭୁଲ ଭୁଲ ବୁଝିପାରନ୍ତି। ଆମେ ଯେମିତି କ'ଣ ଆମର ଗୁରୁଦେବଙ୍କ ବ୍ୟାସପୂଜାରେ ଯେମିତି ଖୁସି ହେଉଛେ, ବା ନିଜ ନିଜ ଗୁରୁଙ୍କର ବ୍ୟାସପୂଜାରେ ଯେମିତି ଆରେଞ୍ଜମେଣ୍ଟ କରୁଛେ, ପ୍ରଭୁପାଦଙ୍କ ପାଇଁ ଆମେ ସେମିତି ସ୍ପିରିଟ୍ ଆସୁଛି? ଆମେ ତ ନିଜର ଗୁରୁଙ୍କର ବ୍ୟାସପୂଜାରେ ଛୁଟି ନେଇକି ପଳେଇ ଆସୁଛୁ, ପ୍ରଭୁପାଦଙ୍କ ବ୍ୟାସପୂଜା କେତେ ଛୁଟି ନେଇକି ଆସୁଛୁ? ଆମେ ଯେତେ କହିଲେ ହେଇପାରିବନି, କିନ୍ତୁ କାହିଁକି ଇମ୍ପୋର୍ଟାନ୍ସ ଦିଆଯାଉଛି? ବର୍ତ୍ତମାନର ଗୁରୁ ପରମ୍ପରାର ଗୁରୁଙ୍କର ଆଚାର୍ଯ୍ୟଙ୍କର ପ୍ରତିନିଧି, କିନ୍ତୁ ପ୍ରଭୁପାଦକୁ କାହିଁକି ଇମ୍ପୋର୍ଟାନ୍ସ ଦିଆଯାଉଛି କହିଲେ ଦେଖିବା। ଫିଲୋସଫିରେ ଆମେ ଜଣେ ଡିଫିଟ୍ କରିଦେବୁ, କିନ୍ତୁ ପ୍ରଭୁପାଦଙ୍କର ଗୋଟିଏ ଶବ୍ଦକୁ ସବୁବେଳେ ମନେ ରଖିବେ। ପ୍ରଭୁପାଦ କହିଛନ୍ତି, ମାଇ ଟିଚିଂସ ଦିସ୍ ଇସ୍କନ୍ ୱିଲ୍ ଷ୍ଟେ ଫର୍ 10,000 ଇୟର୍, 10,000 ବର୍ଷ ଭିତରେ କୌଣସି ପରମ୍ପରା ଆଚାର୍ଯ୍ୟ ଟିଚିଂକୁ ଆପଣ ଏଷ୍ଟାବ୍ଲିଶ୍ କରିପାରିବେ ନାହିଁ। କାରଣ ଏ କଳିଯୁଗର ଲୋକମାନଙ୍କର ଯେଉଁ ଷ୍ଟାଣ୍ଡାର୍ଡ଼ଟା, ଇସ୍କନ୍ର ଭକ୍ତମାନେ ମହାରାଜ କିଏ ପ୍ରଭୁ କିଏ ଜାଣନ୍ତି, ଫର୍ ଏଜ୍ ଦେଆର୍ ଇନିସିଏଟେଡ଼। ସେ ମହାରାଜ କିଏ, ସେ ନାଲି କିଏ ପିନ୍ଧନ୍ତି, ଧଳା କିଏ ପିନ୍ଧନ୍ତି, ସେ ଇନିସିଏଟେଡ଼ ହେଇଗଲେ। ମାନେ ଦେଖ, ହରେ କୃଷ୍ଣ ମହାମନ୍ତ୍ର ଜପ କରେ, 5 ବର୍ଷ ଭକ୍ତ ହେଲେଣି, ଯିଏ ଗୋଟେ ଡିଫରେନ୍ସ ଡ୍ରେସ୍ରେ ଡିଫରେନ୍ସ ଜାଣିପାରୁନି, ସେ ଫିଲୋସଫିକାଲ ଡିଫରେନ୍ସ କ'ଣ ଜାଣିବେ? ଏତେ ବିଜି ଲୋକମାନେ କେବଳ ଗଣ୍ଡେ ଖାଇବେ ବଞ୍ଚିବେ, କି ଷୋଳମାଳା ଜପ କରିବାର ଅଛି, ଉଠି ପଡ଼ା କିନ୍ତୁ ଷୋଳମାଳା ସାର, ଅନଗତ ପ୍ରାଣ ବଞ୍ଚିବା, ତାହେଲେ ଜୀବନରେ କଷ୍ଟ, ସେମାନେ କ'ଣ ହରିଭଜନ କରିବେ? ଆଉ ହାୟର ଫିଲୋସଫି କିଛି କାମ ଦେବନି। ଆଉ ପ୍ରଭୁପାଦଙ୍କର ମିଶନଟା ଗୋଟେ ବିଶ୍ୱ ପାଇଁ ଅବଦାନ। ପ୍ରଭୁପାଦ ଜଣେ ଇମିଡିଏଟଲି ପ୍ରଶ୍ନ କଲା, ଆପଣ କେମିତି ଏଇଟା କହୁଛନ୍ତି? ଚାଇନା ଦେଖନ୍ତୁ ବ୍ୟାନ୍ କରିଦେଲା, ରଷିଆ ବ୍ୟାନ୍ କରିଦେଲା ଇସ୍କନ୍, ଆପଣ କେମିତି କହୁଛନ୍ତି 10,000 ଇୟର୍ ପର୍ଯ୍ୟନ୍ତ ରହିବ? ପ୍ରଭୁପାଦ କହିଲେ, ଇସ୍କନ୍କୁ ସେମାନେ ଆଲାଉ ନ କରିପାରନ୍ତି, ବଟ୍ ମାଇଣ୍ଡ ଟିଚିଂସ୍ ୱିଲ୍ ୟୁ କଣ୍ଟିନ୍ୟୁ ଫର୍ 10,000 ଇୟର୍, ନୋ ୱାନ୍ କ୍ୟାନ୍ ଷ୍ଟପ୍ ଇଟ୍। କୌଣସି ବ୍ରଜର ଶହଶହ ବାବାଙ୍କର ଚରିତ ମୁଁ ଜାଣିଛି, ତାଙ୍କ କଥା ବ୍ରଜଭୂମିରେ ନାହିଁ, କେବଳ ସମାଧି ପଡ଼ିକି ରହିଛି। ଘୃଣା କରି କହୁନି, ଏଇ ଶ୍ରୀକ୍ଷେତ୍ରରେ କେତେ ସାଲବେଗଙ୍କ ଭଳି ଭକ୍ତ ଥିଲେ, ଆପଣମାନେ ବି କେବେ ସାଲବେଗ ମୁଣ୍ଡିଆ ପାରୁନଥିବେ। ଚାଲମ ଭୋକ ଲାଗିଲେ ପ୍ରସାଦ ପାଇବା, ସାଲବେଗ ପ୍ରସାଦ କେତେ ବାହାରିବ ଦୁଇଟା, ଚାଲ ଦୌଡ଼। ବୃନ୍ଦାବନ ଯାଉଛନ୍ତି ଲୋକ ଗୋସ୍ୱାମୀ ମନ୍ଦିରକୁ ଯାଇ ପ୍ରଣାମ ଟିକେ ଗୋସ୍ୱାମୀମାନଙ୍କୁ କରିବାକୁ କଷ୍ଟ ହେଇଗଲାଣି, ଏତେ ଦେହଗତ ପ୍ରାଣ ଆମର। ଲୋଇ ବଜାର ଚାଲ, ଜିନିଷ କିଣିକି ଆଣିବା, ଚାଲ ଏଠି ଯିବା ଜିନିଷ କିଣିବା, ମୋର ଶାଢ଼ୀ କିଣିବାର ଅଛି, ମୋର ଘଟା ଏଠି କିଣିବାର ଅଛି, ମୋର ବିଡ଼ିବ୍ୟାଗ କିଣିବାର ଅଛି, କ'ଣ ମୁକ୍ତି କରିବ ତୁମେ? ଏଠୁ ବୃନ୍ଦାବନକୁ ଯିଏ ଭୂମି ପ୍ରପଟ କରିଛନ୍ତି ଗୋସ୍ୱାମୀମାନଙ୍କର, ମୁଣ୍ଡ ତୁମେ ମାରିପାରୁନ? ପୁରୁଷଙ୍କୁ କିଛି କାମ କରିବନି, ହାୟର ପୁରୁଷ କିଛି କାମ କରିବେନି। ଆମେ କାହିଁକି ପ୍ରଭୁପାଦଙ୍କୁ ଇମ୍ପୋର୍ଟାନ୍ସ ଦେଉଛେ, କାହିଁକି ପ୍ରଭୁପାଦଙ୍କ ଶିଷ୍ୟମାନେ କହୁଛନ୍ତି? ଆମେ ଯେତେ ହାୟର ଫିଲୋସଫି ଜାଣିଲେ ବି, ଆଉ ଚାହିଁଲେ ବି ସେ ସ୍ଥିତିରେ ରହିବା ପାଇଁ, ଇଟ୍ ଇଜ୍ ନଟ୍ ପସିବୁଲ୍ ଫର୍ ୟୁ, ତୁମ ଅଧିକାରଟା ସେ ଆଣିବ। କ'ଣ କର, ପ୍ରଭୁପାଦ ପ୍ରିନ୍ସିପୁଲ୍ ଯାହା ଦେଇଛନ୍ତି ତାକୁ ତୁମେ ଫଲୋ କର। ଦଶଟା ଦଶ ହେଇଗଲା, ଆଚ୍ଛା ଆମକୁ ଯିବାକୁ ପଡ଼ିବ, ଭକ୍ତରୂପ ସେଠି ଅଛନ୍ତି, ସେ ଜାଣିନାହାନ୍ତି ମୁଁ ଏଠି ଆସିଛି, ମୁଁ ଏଠି ରହିବି ବୋଲି ସେ କହିଲେ, ମୁଁ ଜାଣିଥିଲି ଆସିନଥାନ୍ତି, ସେ ପ୍ରଭୁପାଦ ବିଷୟ କଲୁ ନା, କାଲି ଯାଇଛନ୍ତି ଏଠି ଅଛନ୍ତି, ମୁଁ ତାକୁ ପ୍ରମିସ୍ କରିଛି 8:30 ଆସି ପହଞ୍ଚିବି। କି କଥା କହୁଥିଲି, ହଁ ପ୍ରଭୁପାଦ ପ୍ରିନ୍ସିପୁଲ୍ କାହିଁକି ଡାଇଭର୍ଟ କରିବେନି? ଅଧିକାର ଆମର ପରିବର୍ତ୍ତନ ହେବନି, ଆଉ ଗୁରୁଦକ୍ଷିଣା ମୁଁ କହିଥିଲି। ଆଉ ପ୍ରଭୁପତି କହିଥିଲେ ୱାର୍କ ହାର୍ଡ ସମାଧି ଲେଟର। ମୁଁ ତୁମକୁ ବସିବାକୁ ଦେବିନି, ତୁ ବସିଲା ମାନେ ଲାଭ ପୂଜା ପ୍ରତିଷ୍ଠାରେ ଗୁଡ଼େଇବ, ପ୍ଲାନ୍ ବନେଇବ କେମିତି ଲାଭ ପୂଜା ପ୍ରତିଷ୍ଠା ମିଳେ। ଏଇଟା ଡିଭୋଟିର ପ୍ଲାନ୍ କ'ଣ ଜାଣିଛନ୍ତି? ଡିଭୋଟିର ପ୍ଲାନ୍ ହେଲା ଭଲ ଖାଇବା, ଯେତେବେଳେ ତାକୁ ଟାଇମ୍ ମିଳୁଛି ତାର ଏନ୍ଗେଜମେଣ୍ଟ ନାହିଁ, ପ୍ରସାଦ ବନାଅ, ଆରାମସେ ପ୍ରସାଦ ବନାଅ, ଆରାମସେ ଶୁଅ, ଆଉ ପ୍ଲାନ୍ ବନାଅ ଲାଭ ପୂଜା ପ୍ରତିଷ୍ଠା କେମିତି ଆସିବ। ମୁଁ କହିଲିକି ଆପଣମାନଙ୍କୁ କହିଦେଉଛି, ଆପଣ କିଏ କହିବେନି, ଆପଣଙ୍କୁ ଶତ୍ରୁ ଭାବନ୍ତୁ, ଦିସ୍ ଇଜ୍ ପ୍ଲାନ୍। ମୁଁ ଆପଣଙ୍କୁ ଆଚାର୍ଯ୍ୟ ଷ୍ଟେଟମେଣ୍ଟରୁ ପ୍ରମାଣ କରିଦେବି। ମୁଁ ଏତେ ଜୋରରେ କହୁଛି କାହିଁକି, ମୋର କୃଷ୍ଣ ପ୍ରତି ବିଶ୍ୱାସ ନାହିଁ, ମୋର ଆଚାର୍ଯ୍ୟଙ୍କ ପ୍ରତି ବିଶ୍ୱାସ ଅଛି। ମୁଁ ପତନ ହେଇଗଲେ ବି ତାଙ୍କୁ କେବେ ବି ତଳକୁ ମିନିମାଇଜ୍ କରିବେନି ତାଙ୍କ ପୋଜିସନ୍କୁ। ତାଙ୍କର ଗୋଟିଏ ଗୋଟିଏ କଥା ଆମ ବକ୍ଷକୁ ପୁରା ବିଦାରଣ କରିଦେଉଛି। ଆରେ ସେ ପ୍ରକୃତରେ ସେ ଭଗବାନଙ୍କ ଲୋକ ଯାହା କହୁଛି ଦେଖନ୍ତୁ। ଆପଣ ଯେଉଁମାନଙ୍କର ଏନ୍ଗେଜମେଣ୍ଟ ନାହିଁ ସେମାନଙ୍କର ପ୍ଲାନ୍ ବନୁଛି କେବଳ, ମୋତେ କେମିତି ସବୁ ଲୋକ ଜାଣିବେ, ମୁଁ କେମିତି ପ୍ରତିଷ୍ଠା ପାଇବି, ଆଉ ଭଲରେ ଖାଇ ଭଲ ନୁହେଁ। ସେଥିପାଇଁ ଆଚାର୍ଯ୍ୟମାନେ କ'ଣ କରିଛନ୍ତି, ଏନ୍ଗେଜମେଣ୍ଟ ଦେଇଛନ୍ତି। ଏନ୍ଗେଜମେଣ୍ଟ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହେବା। ସ୍ୱୀକୃତି କ'ଣ କରେ, ମନ ଯୋଗ ଦ୍ୱାରା ହୁଏ ନା, ଏ ଖାଇବନି ପିଇବନି ଯୁକ୍ତାହାର ବିହାର ସେ ଯେତେ ହେବନି, ସ୍ୱୀକୃତିଟା ମିଳିଗଲା ମାନେ ସ୍ପିରିଚୁଆଲ ଅଣ୍ଡରଷ୍ଟାଣ୍ଡିଂ ଆସିଲା, ସ୍ପିରିଚୁଆଲ ପୋଜିସନଟା ଆସେ, ତାପରେ ତୁମେ ବସିପାରିବ। ଯଦି 10 ଘଣ୍ଟା ମୋବାଇଲ ଦେଖିପାରୁଛ, ରାତି 12:00 ହ୍ୱାଟ୍ସଆପ୍ ଫେସବୁକ୍ ଦେଖିପାରୁଛ, 2 ଘଣ୍ଟା ବସିପାରୁନ କି ଗୋଟେ ଜାଗାରେ, 2 ଘଣ୍ଟା ବସିଲା ମୁଣ୍ଡ ପିଟି ପକାଉଛନ୍ତି ସକାଳୁ, ମଙ୍ଗଳବାର ଦିନ ମୁଣ୍ଡ ପିଟୁଛନ୍ତି, ହ୍ୱେରାଜ୍ ମଙ୍ଗଳ ସକାଳୁ ନିଦ ମାରୁଛି, ରାତି 12:00 ନିଦ ମାରୁନି। କଳିଯୁଗ ଏଇଟା, ସକାଳୁ ଛୋଟ ପିଲା ଦୌଡ଼ନ୍ତି, ସକାଳୁ ଲୋକମାନେ ନିଦ ମାରୁଛି, କିନ୍ତୁ ରାତି 2:00 ନିଦ ଲାଗୁନି, ସେତେବେଳେ ମୋବାଇଲ ଦେଖିବାକୁ ଇଚ୍ଛା ହେଉଛି। ମାନେ ଏତିକି ହେଉଛି ଆମର ସ୍ପିରିଚୁଆଲ ଷ୍ଟାଣ୍ଡାର୍ଡ଼। କାହିଁକିନା ସ୍ୱୀକୃତିଟା ନାହିଁ ନା, ସ୍ୱୀକୃତି ପାଇଁ ସେଟା ପ୍ରଭାତ କହିଥିଲେ ମୋର ଟିଚିଂସଟା 10,000 ବର୍ଷ ପର୍ଯ୍ୟନ୍ତ ରହିବ। ୟୁ ସୁଡ୍ ଭେରି କେୟାରଫୁଲ ନଟ୍ ଟୁ ମିନିମାଇଜ୍ ପ୍ରଭାତ ପୋଜିସନ୍, ପ୍ରଭାତ ପ୍ରିନ୍ସିପୁଲ। ଆମେ ନିଜ ଗୁରୁଙ୍କ ପ୍ରତି ଇନକ୍ଲାଇନ୍ ରହିବ। ଆପଣମାନେ ଯେତେ ପ୍ରଭାତ କଥା କହିଲେ, କାରଣ ଆମେ ପ୍ରଭୁପାଦଙ୍କୁ ଚିହ୍ନିବା ତାଙ୍କ ଶିଷ୍ୟ ଦ୍ୱାରା ନା, ଆମର ରହିବ। କିନ୍ତୁ ମନେ ରଖିବାକୁ ପଡ଼ିବ, ଆମର ପୋଜିସନ୍, ସମାଜର ପୋଜିସନ୍, ଇସ୍କନର ପୋଜିସନ୍, ସମଗ୍ର ବିଶ୍ୱକୁ ଅକ୍ସିଜେନ୍ ଜାଣିଛନ୍ତି ନା, ଅକ୍ସିଜେନ୍ ସିଲିଣ୍ଡର ନେଉଛନ୍ତି ସମଗ୍ର ବିଶ୍ୱର ଅକ୍ସିଜେନ୍ କେଉଁଟା, କି ଜଙ୍ଗଲ ସେଟା, ଆମାଜନ। ଆରେ ମୁଁ ପାଠ ପଢ଼ିନି, ମୁଁ ସବୁ ଜାଣିଛି ଗୋଟେ କ'ଣ ନା, ମୁଁ ସବୁ ପାଠ ପଢ଼ିବା ପିଲା ଏଇଟା ଜାଣିନ, ଏଇଟା ନଜାଣିଲେ କ'ଣ କିଛି କରିବି। ଆମାଜନ୍ ଜଙ୍ଗଲ ହେଉଛି ସମଗ୍ର ବିଶ୍ୱ ଅକ୍ସିଜେନ୍, ସେଠି ଅଗ୍ନି ଲାଗିବା ବେଳକୁ ବିଶ୍ୱ ହାହାକାର ପଡ଼ିଯାଉଛି। ଆଉ ମନେ ରଖନ୍ତୁ, ଇସ୍କନ ହେବ ସମଗ୍ର ବିଶ୍ୱର ଅକ୍ସିଜେନ୍, ଏଇଠି ଅକ୍ସିଜେନ୍ ସପ୍ଲାଏ ହେବ। ଆଉ ମୁଁ ଏଇଟା ଜାଣିନଥିଲି, ମୁଁ 2 ବର୍ଷ ଭିତରେ ଜାଣିଛି, ଏଇ ଦଣ୍ଡ ଧରିଲା ଦିନ ଜାଣିଛି। ମୁଁ ବ୍ରହ୍ମଚାରୀ ଥିଲି, କେଉଁ ସ୍ତ୍ରୀ ଲୋକ ମୋତେ କଥା କହୁଥିଲି, ମୁଁ କେଉଁ ସ୍ତ୍ରୀ କ'ଣ ନେଇନି ତାଙ୍କ ହାତରୁ ଖାଇଲି, ଏ ଦଣ୍ଡ ଧରିଲି ନା, ବମ୍ବେ ଗଲି, ପୁନେ ଗଲି, ମୁଁ ଭାବି ସବୁ ଲୋକ ବଢ଼ିଆ ତିଳକ ମାରୁଛନ୍ତି, ସବୁ ବଢ଼ିଆ ଲୋକ, ଆଉ ତାଙ୍କର କିଛି ପ୍ରୋବ୍ଲେମ୍ ନାହିଁ। ଆଉ ଏ ଦଣ୍ଡ ଧରିଲା ପରେ ଜଗତର କ'ଣ ଚାଲିଛି ମୁଁ ଜାଣିଲି, ବାବା ଏତିକି ପ୍ରୋବ୍ଲେମ୍ ସେମାନେ ଅଛନ୍ତି, ଦିନ ରାତି ସେମାନେ କାନ୍ଦୁଛନ୍ତି, କରୋଡ଼ କରୋଡ଼ ଫ୍ଲାଟ୍ କ'ଣ ତାଙ୍କର ନାହିଁ, ଇସ୍କନ ହେଇଥିବା ଆଶା। ବମ୍ବେରେ ମୁଁ 5-10 ଘଟଣା ମୁଁ ନିଜେ ଦେଖିଛି, ସେମାନେ କ'ଣ ଅବସ୍ଥାର ସବୁ ଆସି କହିବେ। ଆପଣ ଦଣ୍ଡ ଧରିଲେ ଆପଣ କହିବେ ବାବା ଜାଣିଛନ୍ତି ସୂତ୍ର, ତାଙ୍କ ବାବା ପରିବାର କଥା, ତାଙ୍କ ଘର କଥା, ତାଙ୍କ ଗାର୍ଲଫ୍ରେଣ୍ଡ କଥା, ତାଙ୍କ ବୟଫ୍ରେଣ୍ଡ କଥା, ତାଙ୍କ ଝିଅ କ'ଣ କରୁଛି, ପୁଅ କ'ଣ କରୁଛି, ସବୁ ଆସି କହିବେ। ମୁଁ ସେଇଠୁ ଜାଣିଲି, ଆରେ 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 ପ୍ରଭୁପାଦ ଶ୍ରୀ ଆବସୋଲ୍ୟୁଟ୍ ନେସେସରୀ, ଆଉ ସେଇଟା ହିଁ ପ୍ରଭୁପାଦ ଶ୍ରୀ ସେମାନେ କରୁଛନ୍ତି, ହାୟର ଫିଲୋସଫି ନଟ୍ ନେସେସରୀ ନା। ଇଏ ତ ବଞ୍ଚିବା ଆମକୁ କଷ୍ଟ ହେଲାଣି, ଇଏ କ'ଣ ରାଧା ନାମ ନେବେ, ମୋ ଇଏ କ'ଣ ରାଧା ନାମ ନେବେ, ଆମ ଆମ ଆଚାର୍ଯ୍ୟ ନେବେ ରାଧାଙ୍କ ପାଦ ଦେଖନ, ଆମେ ରାଧାଙ୍କ ପାଦ ବି ଦେଖଉନି, ଆଉ ତୁମେ ତାଙ୍କ ଭଜନ କ'ଣ କରିବ, ପାରିବନି, ତୁମ ଭିତରେ ତଗୁଡ଼ା ପଶିକି ରହିଛି। ଆଉ ସେଥିପାଇଁ ପ୍ରଭୁମାନଙ୍କ ଟିଚିଂ, ଏଇଥିପାଇଁ ସମସ୍ତ ଇସ୍କନ ଭକ୍ତମାନେ ଯେଉଁଠି ବି ଆମେ ପ୍ରିଚିଂ କରିବା, ଆମର ଗୁରୁଙ୍କ ପ୍ରତି ଆମର ନିଷ୍ଠା ରହିବ, କିନ୍ତୁ ପ୍ରଭୁପାଦଙ୍କ ଶିକ୍ଷାକୁ ସବୁବେଳେ ସ୍ଥାପନ କରିବାକୁ ରଖିବ, କାରଣ ଆମେ ରହିବାନି, ଆମେ ରହିବାନି, କିନ୍ତୁ ଜଣଙ୍କର ଶିକ୍ଷା ବିଶ୍ୱ ରହିବ, ସେଇଟା ମନେ ରଖିଥାନ୍ତୁ ପ୍ରଭୁପାଦଙ୍କ ଶିକ୍ଷା। କାହିଁକି ଭାରତ ଏବେ ଆମେରିକା ହେଇନି, 1977 ହେଇନି, ବର୍ତ୍ତମାନ 1977 ଆମେରିକାର ଯେଉଁ କଣ୍ଡିସନ ଥିଲା ଭାରତରେ ଏଇଟା ହେଇନି। ସେଇଟା ହେଇଗଲା ପରେ ବିଶ୍ୱ କେବଳ ଜାଣିବ, ଯାହାକି କିନ୍ତୁ ଅକ୍ସିଜେନ୍ ଯେମିତି କହିଲି ନା, ବିଶ୍ୱ ଜାଣିବ ଯେ ସଂସାରରେ ବଡ଼ କିଏ ସାଧୁ ଅଛନ୍ତି, ସେମିତି ପ୍ରଭୁ। ଏବେ ଟିକି ଟିକି ରିଏଲାଇଜେସନ ଆସୁଛି ବିଶ୍ୱ, ପ୍ରଭୁପାଦ କହିଦେଇଯାଇଛନ୍ତି ଯେତେ ଲୋକମାନେ ସଫରିଂ ହେବେ ସେମାନେ କୃଷ୍ଣ କନସିଷ୍ଟେନ୍ସି ଆସିବେ। ଆଉ ଅକ୍ସିଜେନ୍ କେଉଁଠି ନାହିଁ, ଇସ୍କନ ଅଛି, ଏଇ ସଫର ସିକ୍ରେଟ ହେଇଗଲା କ'ଣ, କରୋନାରେ ଯେମିତି କିଛି ନାହିଁ, ସେ ସାର୍ ନାକରେ ଲାଗିବ, ସେତେବେଳେ ସଂସାର ସଫିଷ୍ଟିକେଟେଡ୍ ହେବେ, କିଛି ନଥିବ, ଇସ୍କନକୁ ଗାଳି ଦେବେ କିନ୍ତୁ ସେଠି ବସିବେ କାହିଁକି? ପ୍ରଭୁପାଦ ଭଗବାନଙ୍କ ଲୋକ ନା, ଆଉ ସେ କାନ୍ଦି କାନ୍ଦିକି ଭଜନ କରିଛନ୍ତି, ଆଉ ଜୀବ ପାଇଁ ଏତେ ଚିନ୍ତା କରିଛନ୍ତି, ଆପଣ କହିବି ପାରିବେ? କେବେ ବି ଆପଣ ବିଚାର କରିପାରିବେ? ଆପଣ ତାଙ୍କ ଗ୍ରନ୍ଥ ପଢ଼ିବା ଦରକାର ସେଥିରେ। ମୋର ଗୋଟିଏ ରିକ୍ୱେଷ୍ଟ ପ୍ରଭୁପାଦ, ମୋର ଗୋଟିଏ କଥା ସବୁବେଳେ ମୋତେ ମନକୁ ଲାଗେ, ମୋତେ ହରିଦାସ ପ୍ରଭୁଙ୍କୁ ଦେଖେ। ମୁଁ ଏତେ ନଥିଲି, ଆପଣମାନଙ୍କ ଭଳି ମୁଁ ଥିଲି, ମୁଁ ବୁଲିକି ସବୁ ଦେଖିଲି ପ୍ରଭୁପାଦଙ୍କର, ଦିବୁଟିମାନଙ୍କର ଶିଖୁଛି ନା ଏବେ ପର୍ଯ୍ୟନ୍ତ ବି। ଯୁଆଡ଼େ ଯିବେ ଆମର ପ୍ରଥମ କାମ ହେଲା ପ୍ରବଚନ ସରିଏ ଦେଖିବି ବୁଲି। ହରିଦାସ ପ୍ରଭୁ ତାଙ୍କର ପାରାଲାଇଜ୍, ଯିଏ ITV କରିଛନ୍ତି ପ୍ରଭୁ ଜାଣିଛନ୍ତି, କିନ୍ତୁ ସେ ସବୁବେଳେ ମଙ୍ଗଳାରତୀ ଆସନ୍ତିନି, ସବୁବେଳେ ଏମିତି ହାତ କେମିତି କରିକି ସେ ଗୁରୁପୂଜାରେ ଠିଆ ହେବେ। ଆଉ ସ୍ପେଶାଲି ସେ ଯିବେ ଗୁରୁପୂଜା ସରିବ, ପ୍ରଭୁପାଦ ହାତରୁ ଗୋଟେ ଫୁଲ ଛଡ଼େଇ ଦେବେ, ନୋ ୱାନ୍ କ୍ୟାନ୍ ଷ୍ଟପ୍ ଇଟ୍। ତାଙ୍କ ବ୍ୟାକ୍ଗ୍ରାଉଣ୍ଡ ବହୁତ ଅଲଗା ଥିଲା, ପ୍ରଭୁପାଦ ପରିବର୍ତ୍ତନ କରିଛନ୍ତି, ସେ ବିଶ୍ୱର ଏକ ନମ୍ବର, ଭାରତବର୍ଷରେ ଏକ ନମ୍ବର ଥିଲେ ସେ। ସେ କହିବେ ଟାର୍ଗେଟ କରିବେ ମାନେ ଏଟା କରିବେ ମାନେ କରିଦେବେ, କିନ୍ତୁ ପ୍ରଭୁପାଦଙ୍କୁ ଯେଉଁ ପରିବର୍ତ୍ତନ କରିଥିଲେ, ପ୍ରଭୁପାଦ ଭଗବାନଙ୍କ ଲୋକ ଥିଲେ ଆପଣ ଜାଣିଥିବେ କି ନାହିଁ? ସେ ରାଣୀମାନଙ୍କ ଅନ୍ତପୁରରେ ପଶିକି ଇଣ୍ଟରନ୍ୟାସନାଲ ସ୍ମଗ୍ଲର୍ମାନଙ୍କୁ ଆଣିକି ଚୋରି କରିଦେଉଥିଲେ। ସେ ଯେତେବେଳେ ଜେଲଖାନା ଗଲେ, ସେଠି ତାଙ୍କ ପ୍ରଭୁପାଦଙ୍କ ବ୍ୟାକ୍ ଟୁ ଗଡ଼ହେଡ଼ ମ୍ୟାଗାଜିନ୍ ଦିଆଗଲା, ଆମର ଡ୍ୟୁଟି ମାନେ ଯାଆନ୍ତି, ସେ ସେଠି ପ୍ରଭୁପାଦଙ୍କ ହାତରେ ରୋଲେକ୍ସ ଘଣ୍ଟା ଦେଖିଲେ, ସେ ଟାର୍ଗେଟ କଲେ, ଆଚ୍ଛା ମୁଁ ବାହାରେ ଏଇ ବାବାଙ୍କ ଉପରେ ଘଣ୍ଟା ଆଣିବାକୁ ପଡ଼ିବ, ସିଧା ସେ ଟାର୍ଗେଟ କଲେ, ଜେଲରୁ ସିଧା ଆସିଲେ। ପ୍ରଭୁପାଦ କ'ଣ ଆପଣ ଜାଣିବେ ନା, ମୁଁ ତାଙ୍କର କଥା ମନେ ପଡ଼ିଲେ ହଠାତ୍ ଆଜି କାହିଁକି, ମୁଁ ସବୁବେଳେ ଦେଖେ ଆରେ ପ୍ରଭୁପାଦ ପ୍ରଭୁ କିଏ ITV, ଆଉ ତାଙ୍କ କଥା ପୁରା ଷ୍ଟ୍ରଙ୍ଗ କଥା। ଆସିଲେ ଜେଲରୁ, ଆସିକି ମନ୍ଦିରରେ ଦେଖିଲେ, ତାଙ୍କର ବହୁତ ବୁଦ୍ଧି, ସେମାନେ ସବୁ ଇଣ୍ଟରନ୍ୟାସନାଲ ବିଦେଶୀମାନେ ସହିତ ଟାର୍ଗେଟ କରିକି ସେମାନେ ଆସନ୍ତି, ଆଉ ସେ ବିଦେଶୀମାନଙ୍କର ଜୟପୁରରେ, ସେ ଜୟପୁର ନା କେଉଁଠି, ସେ ରାଣୀଙ୍କ ଘରୁ ଆଣିଲେ ସବୁ ଜୁଏଲ ଗୁଡ଼ା, ତା ଭାଗ ହେଲା, କାହାର ଭିତରେ ଭାଗ ହେଉଛି, ବିଦେଶକୁ ଦେଇଦେଲେ ସେ ତାର ଫ୍ଲାଇଟ୍ରେ ଯିବେ, ତାଙ୍କର ଭାଗ ପଡ଼ିଲା। କିନ୍ତୁ ଏତେ ଟ୍ରିକି, ସେ ବିଦେଶଟା ଭଲ ଜିନିଷ ନେଇଯାଉଥିଲା, ସେ କ'ଣ କଲେ ଟ୍ରିକ୍ କରିକି ତାଙ୍କ ଜିନିଷ ଦେଇକି ଧରିକି ଚାଲିଦେଲେ, ସେ ପଶିବା ଭିତରେ ଚେଞ୍ଜ କରିଦେଲେ, ସେଇଟାକୁ ରଖିଥିଲେ, ସେଇଟା ମୋଷ୍ଟ ଭାଲ୍ୟୁବଲ୍ ଜିନିଷ, ସେଇଟା ରାଣୀଙ୍କର ଜୁଏଲ, ସେଇଟା ତାଙ୍କ ପାଖରେ ଅଛି। ପ୍ରଭୁପାଦ ପାଖକୁ ରୋଲେକ୍ସ ଧରିବା ପାଇଁ ଆସିଛନ୍ତି, ରୋଲେକ୍ସ ଘଣ୍ଟା ଆସିଲେ, ତାଙ୍କୁ ବୁଲାବୁଲି କଲେ, ପ୍ରଭୁପାଦ କେଉଁଠି ରହୁଛନ୍ତି ଦେଖିଲେ, ପ୍ରଭୁପାଦଙ୍କ କ୍ୱାର୍ଟର ପଶିଲେ, ଆସି ସିଂହ, ପ୍ରଭୁପାଦ ପ୍ରକୃତ ସିଂହଭଳି ବୟସରେ ଜଣାପଡ଼େ। ପ୍ରଭୁପାଦ ବସିଲେ, ବସିକି ସେ ଆସିଲେ ତ ପ୍ରଭୁପାଦ କହିଲେ, କ'ଣ ମୋ ଘଣ୍ଟା ନେବା ପାଇଁ ଆସିଛ? ପ୍ରଭୁପାଦ ଷ୍ଟ୍ରେଟ୍ କହିଦେଲେ, ତୁମେ ମୋ ଘଣ୍ଟା ନେବା ପାଇଁ ଆସିଛ? ଆଜ୍ଞା, ସେଇଦିନ ସେ ପଢ଼ିଗଲେ ତଳେ, ଆରେ ବାବା କେମିତି ଜାଣିଲେ ମୋ ଘଣ୍ଟା ନେବା ପାଇଁ ଆସିଛ? ସରିଗଲା ତାଙ୍କ ଜୀବନ, ତାଙ୍କ ଜୀବନ ସରିଗଲା। ଭଗବାନ ତୁମେ କ'ଣ ଦେଖିବ? ଯେଉଁମାନେ ବି ସେଣ୍ଟିମେଣ୍ଟ ଭଜନ କରୁଛନ୍ତି, ମୁଁ ପାଞ୍ଚ ପଇସାରେ ମାନଙ୍କୁ ମାନିବିନି, ମୁଁ ଏଇ ଷ୍ଟ୍ରଙ୍ଗ ଲୋକ, କୌଣସି ରାଧାକୁଣ୍ଡାରୁ, ଶ୍ୟାମକୁଣ୍ଡାରୁ, ଗୋବର୍ଦ୍ଧନରୁ, କୋଉଠାରୁ ମାନିବିନି। ତୁମେ ଜଣେ ସାଧୁଙ୍କର ପୋଜିସନକୁ ଜାଣିନ, ଜଣେ ଶୁଦ୍ଧ ଭକ୍ତଙ୍କୁ ଜାଣିନ ମାନେ ତୁମେ ଭଗବାନଙ୍କୁ ଜାଣିନ। ମୁଁ ଆସମ କତିକି ମୁଁ ହଜାର ସିଦ୍ଧାନ୍ତଙ୍କୁ ଦେଖିଦେବି, ଜୀବ ଗୋସ୍ୱାମୀଙ୍କ ସନ୍ଦର୍ଭ, ଚକ୍ରପାତଙ୍କ ସନ୍ଦର୍ଭ, ଠିକା ଶୁଦ୍ଧ ଭକ୍ତଙ୍କୁ ଆଗେ ଜାଣ, ଯେ ଶୁଦ୍ଧ ଭକ୍ତକୁ ଗୋଟିଏ ପରସେଣ୍ଟେଜ୍ ମିନିମାଇଜ୍ କରୁଛି, ହି ଡୋଣ୍ଟ ନୋ କୃଷ୍ଣ, ହ୍ୱାର ଏଭର୍ ହି ମେ ବି, ହି ମେ ବି ରାଧା, ହି ମେ ବି ଗୋବର୍ଦ୍ଧନ, ହି ମେ ବି ପୁରୀ, ହ୍ୱାର ଏଭର୍ ହି ମେ ବି, ୟୁ ଡୋଣ୍ଟ କେୟାର, ଆମେ ସେମାନଙ୍କୁ କିଛି କିଛି ପଚାରିବୁନୁ, ପଡ଼ିଗଲେ ସାଙ୍ଗେ ସାଙ୍ଗେ ପାତଳେ ବୋଲେ ଆଜ୍ଞା ମୁଁ ଏମିତି ଆମ ଜୀବନ ଇତିହାସ କରିଦେଲେ, ପ୍ରଭୁ ହରେ କୃଷ୍ଣ ତପ କର, ସାଙ୍ଗେ ସାଙ୍ଗେ ଡିଭଟି ବନାଇଦେଲେ। ସିଏ ଏକ ନମ୍ବର କଲେକ୍ଟର ଥିଲେ, ଆମେରିକା ଯାଉଥିଲେ ନା, ବମ୍ବେ ମନ୍ଦିର କଲେକ୍ସନ କରିବା ପାଇଁ ଆମେରିକା ବି ଯାଉଥିଲେ। ସିଏ ଗୋଟେ ରଖିଥିଲେ, ସେ ରାଣୀଙ୍କର ଜିନିଷଟା ରଖିଥିଲେ, ସେ କହିଲେ ଏଇଟା ମୁଁ ପ୍ରଭୁପାଦଙ୍କୁ ଦେଇଦେଲେ ପ୍ରଭୁପାଦ ଖୁସି ହେଲେ, କାରଣ ସବୁ ଏକ୍ସପେନ୍ସିଭ ଜିନିଷ, ସେ ଆଣିକି ପ୍ରଭୁପାଦଙ୍କୁ ଦେଲେ। ପ୍ରଭୁପାଦ ତାଙ୍କ ଟେବୁଲ ଉପରେ ରଖିଲେ, ପ୍ରଭୁପାଦ ଦାନ୍ତ ଠୁକିଲେ, ତା ଦେହରେ ଥୁକେ ଲଗେଇଲେ, ସାଧୁ କେମିତି ଏବେ ବୁଝିପାରୁଛନ୍ତି ତ, ଆଉ ପାଠ ପଢ଼ିକି ସାଧୁ ହୁଅନ୍ତି ଆମ ଭଳିଆ ଲୋକ, ଆମେ କଥା କହିକି ଲୋକଙ୍କୁ ବୁଝେଇଦେଇକି ଆମେ ସାଧୁ ହେଇଯିବୁ? ପରମାତ୍ମାଙ୍କ ସହିତ କଣ୍ଟାକ୍ଟ ଅଛି, ସିଏ ଭାବୁଥିଲେ ପ୍ରଭୁପାଦ ଖୁସି ତାକୁ ପକେଟ୍ ରଖିଦେବେ ବା ବ୍ୟବହାର କରିବେ। ପ୍ରଭୁପାଦ ସ୍ପିଟିଂ ଗଲେ, ଦାନ୍ତ ଘଣ୍ଟିକି ଫୁକାର ମାରିଲେ, ସେ ପୁରା ଭାଙ୍ଗି ପଡ଼ିଲେ, ଆରେ ଇଏ ଏକ ନମ୍ବର ସାଧୁ। ଆଉ ସିଏ ଗୋଟିଏ ମୁଁ ତାଙ୍କ ଗୁରୁ ପୂଜାରେ ଦେଖେ, ସେ ଆସିବେ, ଏତେ ପ୍ରଭୁପାଦ ମୁଁ ଭଲ ପାଆନ୍ତି, ଗୁରୁ ପୂଜାରେ ଠିଆ ହେବେ ନିଶ୍ଚିତ। କାହିଁକି ପ୍ରଭୁପାଦ କହିଥିଲେ, ତୁମେ କୌଣସି ବି ଇସ୍କନ ଭକ୍ତ କେବେ ଭକ୍ତି ପ୍ରାପ୍ତ ହୋଇପାରିବେନି, ମୁଁ କହିଦେଉଛି, ଯଦି ସେମାନେ ତାଙ୍କ ଘରେ ରୁହନ୍ତି କି ମନ୍ଦିରରେ ରୁହନ୍ତି, ଯଦି ପ୍ରଭୁପାଦଙ୍କର ଗୁରୁପୂଜା ସେମାନେ ଆଟେଣ୍ଡ କରୁନାହାନ୍ତି, ଘରେ ବି ରହିଲେ ଗୁରୁପୂଜା କରିବାକୁ ପଡ଼ିବ, କାରଣ ଆମର ସ୍ୱୀକୃତି ନାହିଁ ନା। ସାଧୁ ଗୁରୁଦେବ କୁହନ୍ତି, ସାଧୁ ଅଫର୍ ୟୁ ସ୍ୱୀକୃତି, ତୁମେ ସବୁ ଜାଣିଛ କିନ୍ତୁ ସ୍ୱୀକୃତି ତୁମର ନାହିଁ, ପୁଣି ଭଟକି ଯିବ, ସାଧୁ ଦିଅନ୍ତି। ସେଥିପାଇଁ ମନ୍ଦିର ମାନଙ୍କରେ ଆମର ଗୋଟିଏ ମନ୍ଦିର ଯେଉଁଠି ଭଗବାନଙ୍କ ଆଗରେ ଆମେ ଗୁରୁଙ୍କୁ ପୂଜା କରୁଛେ, ପ୍ରଭୁପାଦ ଇଣ୍ଟ୍ରୋଡ୍ୟୁସ୍ କରୁଛନ୍ତି, ତୁମର ସ୍ୱୀକୃତି ନାହିଁ ତ ପୂଜା କରିବାକୁ ପଡ଼ିବ। ପ୍ରଭୁପାଦ ବମ୍ବେରେ କନଷ୍ଟ୍ରକ୍ସନ୍ ଚାଲିଲା ବେଳେ ଗାଳି ଦେଲେ, ତୁମେ କାହିଁ ମଙ୍ଗଳାରତୀ ଆସୁନା, ସେ କହିଲା ଆମେ ଦୁଇଟା ତିନିଟାରେ ଶୁଣୁଛି। ପ୍ରଭୁପାଦ କହିଲେ ଓକେ, ବଟ୍ ୟୁ କ୍ୟାନ୍ ନଟ୍ ନେଗ୍ଲେକ୍ଟ, ୟୁ ହାଭ୍ ଟୁ କମ୍ ଟୁ ଗୁରୁ ପୂଜା, ନେଗ୍ଲେକ୍ଟ କରିଥିଲି। ଆଉ ସିଏ ଏତେ ଭଲ ପାଆନ୍ତି, ସିଧା ଆସିବେ ଗୁରୁ ପୂଜା ସରିବେ, ପ୍ରଭୁପାଦ ହାତରୁ ଫୁଲ କାଢ଼ି ଧରିକି ଯିବେ, କାହିଁକି ତାର ମନେ ପଡ଼େ ମୋ ଜୀବନକୁ ସେ ପରିବର୍ତ୍ତନ କରିଛନ୍ତି। ଆଉ କେମିତି ସାଧୁ ପରିବର୍ତ୍ତନ କରିଛନ୍ତି, ପରମାତ୍ମା ଯେମିତି କହିଦେଉଛି ସେ କଥା କହିଦେଉଥିଲି, ଭଗବାନଙ୍କ ନିଜେ ଲୋକଥିଲି। ତେଣୁ ମୋର ଗୋଟିଏ ଅନୁରୋଧ, ଆମର ଗୁରୁ ଯିଏ ବି ଆମେ ଗ୍ରହଣ କରିଛେ, ଆମର ଗୁରୁଙ୍କ ପ୍ରତି ସ୍ୱତନ୍ତ୍ର ରହିବ, କିନ୍ତୁ ପ୍ରଭୁପାଦଙ୍କ ଶିକ୍ଷା ପ୍ରତି ସମ୍ପୂର୍ଣ୍ଣ ନିଜେ ବଞ୍ଚିବା ପାଇଁ ଚାହୁଁଛନ୍ତି। ଆମ ସ୍ଥିତି ବହୁତ ଖରାପ, ଆଉ ବିଶେଷ କରି ମୋବାଇଲ ଆସିଲା ପରେ, ଏଇଟା ଭଜନ ନୁହେଁ, ମାୟା ମିଶ୍ରିତ ଭଜନ, ଭଜନ ନୁହେଁ। ଦୁଇ ଘଣ୍ଟା ଜପ କଲା ପରେ ଦଶ ଗୋଟେ ଘଣ୍ଟା ତୁମେ ମୋବାଇଲ ଦେଖିଲା ମାନେ ଛବିଶ ଘଣ୍ଟା ତୁମର କନସିୟସନେସ୍ ରହିଲା, ସେଇଟା ମାୟାଟା ସବୁବେଳେ ମୁଣ୍ଡ ଭିତରେ ପଶିକି ରହିଛି, ତୁମେ ସେଇଟା ପୁଣି ଘାଣ୍ଟୁଛ। ଏଇ ଯେଉଁ ମୋବାଇଲ ଆସିଗଲା ବର୍ତ୍ତମାନ ଏତେ କାମ କରୁଛି ନା, ଭକ୍ତଙ୍କର ସେ ଜପ କରୁଛନ୍ତି ସବୁବେଳେ ତାଙ୍କ ମାଇଣ୍ଡ ଡିଷ୍ଟ୍ରାକ୍ଟ। ଆମ ବେଳେ ବହୁତ ବଢ଼ିଆ ଥିଲା, ପ୍ରଭୁପାଦଙ୍କ ଟିଚିଂସ ଭଲ ଭାବରେ ପଢ଼ିବା ଦରକାର, ଲେକ୍ଚର ମାନେ ସବୁବେଳେ ପ୍ରଭୁପାଦଙ୍କ କଥା ଶୁଣିବା ଦରକାର। ତୁମେ ୱାନ୍ସ ମ୍ୟାଚ୍ୟୁର୍ଡ ହେଇଗଲା, ୟୁ କ୍ୟାନ୍। ଗୁରୁଦେବ ମୁଁ ଏଇଠି ଥିଲି, ଗୁରୁଦେବ ବୁଲି ବୁଲିକି କହୁଥିଲେ ଭକ୍ତମାନଙ୍କୁ, ପ୍ରଭୁ ଜାଣିଛନ୍ତି ମୁଁ ତ ତାଙ୍କ ପାଖରେ ପୁଅ ଭଳିଆ, କାହା ପାଖରେ ଅଲଗା ମଠର ବହି ଅଛି, ତାଙ୍କ ବ୍ୟାଗ୍ ଚେକ୍ କର, ଫୋପାଡ଼ ସବୁ ବାହାରକୁ, ବାହାର କର ମନ୍ଦିରରୁ, ମୋ ଗୁରୁଙ୍କର ବହି ପଢ଼ିବା ଦରକାର। ଗୁରୁଦେବ କହୁଥିଲେ ନାଇଁ, କାହାର ଅଲଗା ମଠର ବହି ଅଛି, କାହିଁକି ତୁମେ ମାଚ୍ୟୁର୍ଡ ନୁହଁ, ତୁମେ ସେ ଅଲଗା ଫିଲୋସଫି ପଢ଼ିକି ତୁମେ ତୁମ ଗୁରୁଙ୍କୁ ପ୍ରଭୁପାଦଙ୍କୁ ମିନିମାଇଜ୍ କରିଦେବ। ଆରେ ସେ ମହାରାଜ ଏତେ ବଡ଼ କଥା କହୁଛି, ସରିଲା ତୁମ ଭକ୍ତି ସରିଲା। ଏଇ ବର୍ତ୍ତମାନ ଆମର ଭକ୍ତମାନଙ୍କର ଭକ୍ତି କୁଆଡ଼େ ଯାଇଛି, ଏଇଥିପାଇଁ ଯାଇଛି, ସେ କାପ ପ୍ରିସର କଥା ଶୁଣି ଦେଉଛନ୍ତି, ଆରେ ଆରେ ଏତେ ବଢ଼ିଆ କଥା କହିଲା, ନୋ 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 ନୋ, ପ୍ରଭୁପାଦଙ୍କୁ ସେ ବଡ଼ ନୁହନ୍ତି, ସେ ୱାର୍ଡ ଜଗ୍ଲାରି କରୁଛନ୍ତି, ଏଇଟା ଗୋଟେ କର୍ଣ୍ଣଲମ୍ ପଠ୍ୟ, କନକୁ କାନକୁ ଭଲ ଲାଗୁଛି, ତାଙ୍କ ପାତ୍ରତା ଶୁଦ୍ଧ ନାହିଁ। ଅନଲେସ୍ ତୁମେ ମାଚ୍ୟୁର୍ଡ ହେଇନ, ଶୁଣନି କିଛି, ପ୍ରଭୁପାଦଙ୍କର ବହିକି ପୁରା ଭଲ ଭାବରେ ପଢ଼ାଅ, ଆଉ ପ୍ରଭୁପାଦଙ୍କୁ ଭଲ ଭାବରେ ଭଲ ପାଅ, ପ୍ରଭୁପାଦଙ୍କ ପ୍ରିନ୍ସିପଲ୍ ପ୍ରାୟ ପୁରା ଫୁଲି ଏଷ୍ଟାବ୍ଲିସ୍ ହୁଅ, ତାପରେ ତୁମେ ହାୟର ଷ୍ଟଡି ନିଅ। ସେ ହାୟର ଷ୍ଟଡିଟା ତୁମର ପ୍ରଭୁପାଦଙ୍କ ପ୍ରତି ଏତେ ବଡ଼ ବିଶ୍ୱାସ ଆସିବ, ମୋ ଜୀବନରେ ଯେଉଁ ସାଧୁଙ୍କ ପ୍ରତି ବିଶ୍ୱାସ ଅଛି, ମୁଁ ବଡ଼ ସାଧୁ, ବଡ଼ ଲୋକ ନୁହେଁ, ମୁଁ ଆପଣମାନେ ଜାଣିଛନ୍ତି ମୁଁ କେମିତିଆ ଲୋକ, କେତେ ରାଗି ଲୋକ, କେତେ ଲୋକ, କିନ୍ତୁ ମୁଁ ଯେଉଁଠି ଯେଉଁଠି ହାତ ମାରିଲି ପ୍ରଭୁପାଦଙ୍କର ପଟପଟକୁ ଟଚ୍ କଲି, ମୁଁ ବର୍ତ୍ତମାନ ଛାଡ଼ିବା ପାଇଁ ଚାହୁଁଛି ସବୁ, ଆଉ ଦରକାର ନାହିଁ ମୋର ଗ୍ରାମା, ଆଉ ଦରକାର ନାହିଁ ମୋର ଟିକାଟି ପଡ଼ି, ପ୍ରଭୁପାଦ ସବୁ କହିଛନ୍ତି। କେଉଁଠି କହିଛନ୍ତି ଏଇଟା ଖୋଜିବାକୁ ପଡ଼ିବ, କେଉଁଠି ଗୀତାରେ, କେଉଁଠି ଭାଗବତରେ, କେଉଁଠି ପର୍ପଟରେ, କେଉଁଠି ଲେଟରରେ, ତାଙ୍କ ଟିଚିଂସ ବହୁତ ଥରୁଲେ ଆମକୁ ପଢ଼ିବାକୁ ପଡ଼ିବ, ସବୁ ତାଙ୍କ ଗ୍ରନ୍ଥରେ ଅଛି। ଆଉ ବିଶେଷ କରିକି ଆମେ ବଞ୍ଚିଲା ଭଳି କଳିଯୁଗରେ କେମିତି କୃଷ୍ଣଙ୍କୁ ପାଇପାରିବା, ସେ ରାସ୍ତା ବି ଅଛି। ତେଣୁ ଆଜି ପ୍ରଭୁପାଦଙ୍କର ଆବିର୍ଭାବ ତିଥି, ସମଗ୍ର ବିଶ୍ୱର ଯାହାକୁ ପ୍ରାଣ ସିଏ, ଆପଣମାନେ ବୁଝିପାରୁନାହାନ୍ତି, ଆମେ ଓଡ଼ିଶା ଭିତରେ ରହିଛେ, ଆପଣ ମଧ୍ୟ ଏବେ ନୂଆ ନୂଆ ଯୋଡ଼ି ହେଉଛନ୍ତି, ଆପଣମାନେ ଯାଆନ୍ତୁ ବିଦେଶକୁ ଦେଖିବେ, ମୁମ୍ବେ ପୁନେ ବଡ଼ ବଡ଼ ସିଟିମାନଙ୍କୁ ଯାଆନ୍ତୁ, ସେମାନେ କେମିତି ପ୍ରଭୁପାଦଙ୍କୁ ପାଇଁ ହିଁ ଜୀବନ ଆଜି ବଞ୍ଚିକି ତାଙ୍କର ରହିଛି। ଆମମାନଙ୍କର ବହୁତ ବଡ଼ ଦାୟିତ୍ୱ, ପ୍ରଭୁପାଦଙ୍କ ଶିକ୍ଷାକୁ ଭଲ ଭାବରେ ଜାଣିବା ଦରକାର, ଆମେ ଯେମିତି ପ୍ରିଚିଂ କରୁଛେ କିନ୍ତୁ ପ୍ରଭୁପାଦଙ୍କ ଶିକ୍ଷାକୁ ଏଷ୍ଟାବ୍ଲିସ୍ କରିବା ଦରକାର, ନହେଲେ ଦଶ ହଜାର ବର୍ଷ ପର୍ଯ୍ୟନ୍ତ ଇସ୍କନ୍ ରହିପାରିବ ନାହିଁ। ଆମେ ଯଦି ୱେ ଅଫ୍ ପ୍ରିଚିଂ ବଦଳେଇବା, ଫିଲୋସଫି ବଦଳେଇବା, ଓନ୍ ଷ୍ଟାଇଲରେ ପ୍ରିଚିଂ କରିବା, ସବୁ ସହଜେ ଆକ୍ରିଏଟ୍ ହେବ। ଆଉ ଆଚାର୍ଯ୍ୟଙ୍କୁ ଫଲୋ ନ କଲେ ପରମ୍ପରାର ଶକ୍ତିରେ ସେଠି ବୃଦ୍ଧ ହେଇଗଲା, ନଲେଜ୍ରେ ଆସିଲା, ମର୍ସି ଆସିଲା, ସ୍ୱରୂପ ଶକ୍ତି ଆସିଲା, କାରଣ ତୁମେ ଆଚାର୍ଯ୍ୟଙ୍କୁ ଫଲୋ କରୁନୁ। ଜ୍ଞାନ ଆସିଯିବା ଗୋଟେ ଲୋକକୁ ବୁଝେଇଦେବେ, ତାକୁ ମାଳି ଛୁଳା ଦେଇଦେବେ, କିନ୍ତୁ ଆପଣଙ୍କର ଯେହେତୁ ଆଚାର୍ଯ୍ୟଙ୍କ ପ୍ରତି ନିଷ୍ଠା ନାହିଁ, ଯେଉଁ ଫ୍ଲୋଟା ଆସେ, ଯେଉଁ ଭକ୍ତିଟା ଗୁରୁ ପରମ୍ପରା ଆସିବା କଥା, ସେଟା ଚେକ୍ ହେଇଗଲା, ସେଟା ଆପଣଙ୍କ ପ୍ରତି ଟ୍ରାନ୍ସମିଟ୍ ହେଉନି, ସେଟା କରିକି ଆସ। ଜଣେ ସାଧୁଙ୍କୁ ପ୍ରଭୁପାଦଙ୍କୁ ଭଲ ପାଇବା ଦରକାର, ସାଧୁଙ୍କୁ ଭଲ ପାଇବା ଦରକାର, ସାଧୁ ଯେତେବେଳେ ଜୀବନ ହେବେ ଆମେ ଅନ୍ୟକୁ, ଆମର ଜୀବନ ଆସିବ ଅନ୍ୟକୁ ଜୀବନ ଦେଇପାରିବା, ତା ପୂର୍ବରୁ କେବେ ସମ୍ଭବ ନୁହେଁ। ତ ମୁଁ ମୋତେ ଫେରିବାର ଅଛି, ଭକ୍ତର ପୁଅ ଅଛନ୍ତି, ବହୁତ ବିଦେଶୀ ଭକ୍ତମାନେ ଅଛନ୍ତି, ଚାରି ପାଞ୍ଚ ଜଣ ଛଅ ଜଣ ଖଣ୍ଡୁ ଅଛନ୍ତି, ମୁଁ ତାଙ୍କୁ ଖାଲି ସେ ଚାହୁଁନଥିଲେ, ମୁଁ କହିଲେ ନା ମୁଁ ପନ୍ଦର ବର୍ଷ ପ୍ରମିସ୍ କରିଛି ମୁଁ ଯିବି, ମୁଁ କହିଲେ ମୁଁ ଯାଉଛି, ମୁଁ ଆସିବି ଆରତୀ ବେଳକୁ, ମୁଁ ଯାଉଛି, ଆପଣମାନେ ମୋତେ କ୍ଷମା କରିବେ, ଆଉ କୃଷ୍ଣ ବଳରାମ ଜଗନ୍ନାଥ ଗୌରନୀତା ତାଙ୍କର ମୁଁ ସେବା ବି କରିପାରୁନି, ତାଙ୍କ ଦର୍ଶନ ଯାହା ଖାଲି କରୁଛି ଏସବୁ ଫଟୋ ଫଟୋ ମାଧ୍ୟମରେ, କିନ୍ତୁ ମୋର ଜୀବନର ଲକ୍ଷ୍ୟ ହେଉଛି ସାଧୁ ଭଲ ପାଇବା, ଏତିକି ମୋର ଦରକାର। ମୁଁ ଜାଣିଛି ସେ ହିଁ ସବୁ ବ୍ୟବସ୍ଥା କରିଦେବ, ଆଉ କିଛି ଦରକାର ନାହିଁ ଜୀବନରେ। ଆମେ ଆମ ଜୀବନରେ ଦେଖୁଛୁ 10 ଟଙ୍କା ମୋ ପାଖରେ ବି ନଥିଲା। ଏ ସାଧୁପୁରକୁ ଜାଣିଛନ୍ତି, ସିଏ ଭାଇସ୍ ପ୍ରେସିଡେଣ୍ଟ ଥିଲାବେଳେ ମୁଁ 50 ଟଙ୍କା ଧାର ନେଇଥିଲି, ମୁଁ ଶୁଝିପାରୁନଥିଲି। ମୁଁ ସେଇ ଲୋକ, ମୁଁ କେଉଁ ଏଜୁକେଟେଡ୍ ଇଂଲିଶ ପର୍ସନ୍ ନୁହେଁ, ମୁଁ ହିନ୍ଦୀ ଜାଣିନଥିଲି, ମୁଁ କାନ୍ଦି କାନ୍ଦି ହିନ୍ଦୀ ଜୋନ୍କୁ ଯାଉଥିଲି, ମୋତେ ଫୋର୍ସ କରିକି ପଠାଉଥିଲ ତୁମେ ଚାହା ହିନ୍ଦୀ ପିଚିଙ୍ଗ କରିବ। କିନ୍ତୁ ମୁଁ ଜାଣିଛି ସାଧୁଙ୍କର ଏତେ ଶକ୍ତି, ଜଣେ ସାଧୁଙ୍କୁ ଭଲ ପାଇଲେ ତୁମ ଜୀବନରେ ସବୁକିଛି ପାଇବ। ଆମେ ତ ଛୋଟିଆ ଜିନିଷ ପାଇଛୁ, ବହୁତ ପ୍ରଭୁପାଦ ଯେ ଭଗବାନଙ୍କୁ ଆଜି ପାଇଛନ୍ତି ସାଧୁଙ୍କ କୃପାରୁ ସବୁ ମିଳିବ ଜୀବନରେ। ସେଥିପାଇଁ ପ୍ରଭୁପାଦଙ୍କୁ ଘରେ ରଖିବା ଦରକାର, ତାଙ୍କ ଫଟୋକୁ ସୁନ୍ଦର ଭାବରେ ପୂଜା କରିବା ଦରକାର, ଡେଲି ଗୁରୁ ପୂଜା କରିବା ଦରକାର, ପ୍ରଭୁପାଦଙ୍କୁ ପ୍ରାର୍ଥନା କରିବା ଦରକାର, ଗୁରୁବାରଙ୍କୁ ପ୍ରାର୍ଥନା କରିବା ଦରକାର। ଇଏ ହେଉଛି ଶକ୍ତି। ଆଉ ଯଦି ୟା ଛଡ଼ା ଆପଣ ସେଣ୍ଟିମେଣ୍ଟାଲି, ଆଜି ମୁଁ ଆପଣଙ୍କୁ କହୁଛି 25 ବର୍ଷ ପରେ ସେ କଥା ସତ ହେବ, ସେଣ୍ଟିମେଣ୍ଟାଲି ଆପଣ କିଛି ଟ୍ରାଏ କରୁଛନ୍ତି ମୁଁ ଭଜନ କରିବି, ଦ୍ୟାଟ୍ ଇଜ୍ ନଟ୍ ପସିବଲ୍ ଫର୍ ୟୁ, ୟୁ ୱିଲ୍ ଟିପ୍ ଇଟ୍, ମାୟା ୱିଲ୍ କ୍ୟାପ୍ଚର୍ ୟୁ, କାରଣ ତୁମର ମାୟାବୃତ୍ତିଟା ଅଛି। ସ୍ୱରୂପ ଶକ୍ତି ନ ଆଇଲେ ମାୟାକୁ, ମାୟାବୃତ୍ତିଟାକୁ ସ୍ୱରୂପ ଶକ୍ତି କେବଳ ପରାସ୍ତ କରେ, ତୁମେ ତୁମକୁ ପରାସ୍ତ କରିପାରିବନି। ସାଧୁ ଭଲ ପାଇଲେ ସ୍ୱରୂପ ଶକ୍ତି ତାଙ୍କ କୃପାରେ ଆସିଲା, ସେ ସ୍ୱରୂପ ଶକ୍ତିରେ ମାୟାକୁ ଡିଫିଟ୍ କରିବ, ଆମର ଜ୍ଞାନ ଆମକୁ ଡିଫିଟ୍ କରିପାରିବନି, ଆମେ ହାରିଯିବ। ତେଣୁ ସମସ୍ତଙ୍କର କୃପା ଭିକ୍ଷା କରି, ଶ୍ରୀ ପ୍ରଭୁପାଦଙ୍କର କୃପା ଭିକ୍ଷା କରି ମୁଁ ଏଠି କଥାକୁ ବିଶ୍ରାମ କରୁଛି। ପ୍ରଭୁ କହୁଛନ୍ତି, ପ୍ରଭୁପାଦ ମୁଁ ଦର୍ଶନ କରିଛନ୍ତି, ସେ ଜାଣିଛନ୍ତି ପ୍ରଭୁପାଦ କେମିତି କଥା କୁହନ୍ତି। ମୁଁ ଭୁବନେଶ୍ୱର ଲେକ୍ଚର ଆପଣମାନଙ୍କର ନଥିବ, ମୁଁ ଦେବି ଲାଷ୍ଟ ଲେକ୍ଚର, ୟୁ କ୍ୟାନ୍ ଫାଇଣ୍ଡ ଏନିୱେର। ପ୍ରଭୁପାଦ ଯେଉଁ ଲେକ୍ଚର କରିଛନ୍ତି, କନ୍ଭରସେସନ୍ କରିଛନ୍ତି, ଆପଣ ସେଇଟା ନାହିଁ, ତା ଆର୍କାଇଭ୍ରୁ କଲେକ୍ସନ୍ ହେଇଛି, ଡକ୍ୟୁମେଣ୍ଟ ଆର୍କାଇଭ୍ ମୋ ପାଖରେ ଅଛି, ଜଣେ ଫରେନ୍ ଡିଭିଡ଼ି ମୋତେ ଦେଇଛନ୍ତି। ପ୍ରଭୁପାଦ ଏଠି କ'ଣ କହୁଛନ୍ତି, ଏଇଠି ଭୁବନେଶ୍ୱର କ'ଣ କହିକି ଯାଇଛନ୍ତି, କେବେ ବି ଆପଣ ଆଣିବେ ଶୁଣିବେ। ତାଙ୍କର ଚରଣ କମଳରେ ଆମେ ସବୁବେଳେ ହିଁ ଆଶା କରିବା, ସେତିକି ଆମର ସେ ଶ୍ରୀକୃଷ୍ଣ ଚରଣ ପଦ୍ମ ଦରକାର। ଶ୍ରୀକୃଷ୍ଣ ଚରଣ ପଦ୍ମ ଆମେ ଜାଣିବୁ, ସିଏ ପଠେଇବେ, ଆମେ ଶ୍ରୀକୃଷ୍ଣ ଚରଣ ପଦ୍ମ ଦରକାର। ଏଇଠି ମୁଁ କଥାକୁ ବିଶ୍ରାମ ଦେଉଛି। ହରେ କୃଷ୍ଣ, ଶ୍ରୀଲ ପ୍ରଭୁପାଜୀ ମହାରାଜ କି ଜୟ, ଜଗଦ୍ଗୁରୁ ଶ୍ରୀଲ ପ୍ରଭୁପାଜୀ ମହାରାଜ କି ଜୟ, ଶ୍ରୀଲ ଭକ୍ତି ସିଦ୍ଧାନ୍ତ ସୁ ଠାକୁର ପ୍ରଭୁପାଜୀ ମହାରାଜ କି ଜୟ, ଅନନ୍ତ କୋଟି ବୈଷ୍ଣବ ଭକ୍ତ ବୃନ୍ଦ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ଶ୍ରୀ ଶ୍ରୀ କୃଷ୍ଣ ବଳରାମ କି ଜୟ, ଗୀତା ଗୌର ପ୍ରମାନନ୍ଦେ ହରି ହରି। Thank you.